भगवते वासुदेवाय। ଅଧ୍ୟାୟରେ କୃଷ୍ଣଙ୍କର ଯେଉଁ ସନ୍ଦେହ ରହିଥିଲା ଦ୍ୱନ୍ଦ୍ୱାତ୍ମକ ଭାବରେ ପଢିଛନ୍ତି, ଯଦି ଜ୍ଞାନଟା ଶ୍ରେଷ୍ଠ, ଜ୍ଞାନ ଯୋଗ ଶ୍ରେଷ୍ଠ, ତାହେଲେ ମୁଁ କର୍ମ କାହିଁ କରିବି? ଯାହାର ଚିତ୍ତ ଶୁଭେ ନାହିଁ, ଭଗବାନ ଏଟାକୁ ପ୍ରତିପାଦନ କରୁଛନ୍ତି, ନିଷ୍କାମ କର୍ମ ଯୁଗର ପ୍ରତିପାଦନ କରୁଛନ୍ତି। ଯେଉଁମାନେ ସିଧାସଳଖ ଗୁରୁଙ୍କର ଶ୍ରବଣ କରି, ଗୁରୁଙ୍କ ସେବା କରି, ଭଗବାନଙ୍କ ସେବା କରି ଜ୍ଞାନ ଲାଭ କଲେ, ସବୁ ଜ୍ଞାନ ସ୍ୱରୂପ ଗଲେ। ଯେଉଁମାନେଟା କରିବା ପାଇଁ ଅକ୍ଷମ, ସେମାନଙ୍କ ପାଇଁ ସୁବିଧାର ବର୍ଣ୍ଣାଶ୍ରମ ଧର୍ମ ରଖା। ବର୍ଣ୍ଣାଶ୍ରମ ଧର୍ମରେ ନିୟମ ଗୁଡ଼ିକ କଡ଼ାକଡ଼ି ଭାବରେ ପାଳନ କରିବାକୁ ପଡ଼େ, ଶାସ୍ତ୍ରୋକ୍ତ ନିୟମ ସହିତ ଅନାଶ ନିଷ୍କାମ ଭାବରେ କର୍ମ। ଯଦି କେହି ସନ୍ନ୍ୟାସ ହେବା ପାଇଁ ଇଚ୍ଛା କରୁଛି ବା କର୍ମ ତ୍ୟାଗ କରିବା ପାଇଁ, କର୍ମ ସନ୍ନ୍ୟାସ, କର୍ମରୁ ସେ ସନ୍ନ୍ୟାସ ନେବା ପାଇଁ ଚାହୁଁଛି, ସେଟାକୁ ଅନୁମୋଦନ କରାଯାଉନି। ନା ଅଶୁଦ୍ଧ ଚିତ୍ତ ବ୍ୟକ୍ତି ପକ୍ଷ ଅନୁମୋଦନ କରାଯାଉନି, କାରଣ ତା ଚିତ୍ତ ଯେହେତୁ ଶୁଦ୍ଧି ହେଇନି, ସେ ଧ୍ୟାନ କରିପାରିବନି, କର୍ମ ଠିକ ଠିକ ଭାବରେ କରିପାରିବନି। କେବଳ ଉତ୍ସୁକ ବଳଦେବ ଦେବସ୍ୱାମୀ ଟୀକାରେ ସେଟା ରଖିଲେ, କାହିଁକି ତାଙ୍କୁ ଟୀକା କାହିଁ ଆଲୋଚନା ହେଇନି। ନିୟତମିତି ତସ୍ମାତ୍ ଅବିଶୁଦ୍ଧ ଚିତ୍ତ ନିୟତମ ଆବଶ୍ୟକ କର୍ମ କରୁ। ଯାହାର ଚିତ୍ତ ବିଶୁଦ୍ଧତା ନାହିଁ, ଆବଶ୍ୟକ କର୍ମ କରିବାକୁ ପଡିବ। ଅର୍ଥାତ୍ ସେ ବର୍ଣ୍ଣ ଆଉ ଆଶ୍ରମ ହିସାବରେ ଯେଉଁ ଯେଉଁ ସ୍ଥାନରେ ରହିଛି, ସେ ସ୍ଥିତି ହିସାବରେ ତ କର୍ମ କରିବାକୁ ପଡିବ। ଚିତ୍ତ ବିଶୁଦ୍ଧ ହେ ନିଷ୍କାମତା ଏହା ସ୍ୱବିହିତମ କର୍ମ ଚେତ୍ କର୍ମଚରେ ଦ୍ୱିତୀୟ ଅର୍ଥ। ଚିତ୍ତ ବିଶୁଦ୍ଧ ନିମିତ୍ତ ନିଷ୍କାମ ଭାବରେ ସ୍ୱବିହିତ କର୍ମ ସେଟା କରିବା ଦରକାର। ଅର୍ଜୁନ ଯେମିତି କ୍ଷେତ୍ର ଥିଲେ, ରଜମ ପ୍ରାବଲ୍ୟତା ରହିଥିଲା, ଆଉ ସେ ନିଷ୍କାମତା ଅର୍ଥ ଭଗବତ ପ୍ରତି ଉଦ୍ଦେଶ୍ୟ ରହିବ। ସବୁବେଳେ ନିଷ୍କାମ ନିଷ୍କାମ ଅର୍ଥ ମୁଁ ଯେକୌଣସି କର୍ମ କରିବି ତା ଦେହରେ ମୋର ଆଉ କାମନା ନାହିଁ, ନାଇଁ। ନିଷ୍କାମ ଅର୍ଥ ଭଗବତ ପ୍ରତି ଉଦ୍ଦେଶ୍ୟରେ କର୍ମ କରି ଭଗବାନ ଠାରୁ କୌଣସି ଫଳ ଆଶା ନ କରିବା। ଆଉ ଯେଉଁ ଗୁଣ ରହିଛି ଏଠି ବର୍ଣ୍ଣ ବ୍ୟବହାର ଆସୁଛି, କ୍ଷତ୍ରିୟ ତା କ୍ଷତ୍ରିୟ ଗୁଣ ରହିଛି, ସେ ରଜଗୁଣ ଦ୍ୱାରା ସେ ଭଗବାନଙ୍କ ବି ସେବା କରି, ଭଗବାନଙ୍କର ଯଦି ସେବା କଲେ ତାର ଚିନ୍ତା କରିବାକୁ ମୋ ମୋ ସଂସାରଟା କେମିତି ଚାଲିବ। ଭଗବତ ସେବାଟା ଏଭଳି, ଭଗବତ ଭକ୍ତିଟା ଏଭଳି, ଏଥିରେ ତ୍ୟାଗର ଜିନିଷଟା ନାହିଁ। ଯେମିତି ଜଣେ ଜ୍ଞାନୀ, ଯଦି ଜଣେ ଜ୍ଞାନୀ ଗୃହସ୍ଥ ହେଇଥିବ, ସେ ତା ବସିବ, ସେ ଧ୍ୟାନରେ ବସିଲେ ସେ କଣ ପିଲା ଯୋଗ ବସିବ? ଜଣେ ଯୋଗୀ ସିଏ ଧ୍ୟାନରେ ବସିବ, 60,000 ଯେମିତି ତପସ୍ୟା କରିଥିଲା, କଣ କଣ ତାଙ୍କ ନା ବିଶ୍ୱାମିତ୍ର, 60,000-50,000 ତାକୁ ତପସ୍ୟା କରିଥିଲା, ସେ ତାଙ୍କ ସ୍ତ୍ରୀ ଛୁଆ ପିଲାଙ୍କର କଣ ଦାୟିତ୍ୱ ନେବେ? କିଛି କରିପାରିବେ? ଜ୍ଞାନୀ ଯୋଗୀ ତ କିଛି ଅନୁଭବ କରିବେ, କିନ୍ତୁ ତାଙ୍କ ପନ୍ଥାଟା କଣ? ତାଙ୍କ ପନ୍ଥାରୁ ଅନ୍ୟମାନଙ୍କୁ କିଛି ସହାୟ ଆସିବନି, ଆଉ ନିଜକୁ ସହାୟ ମିଳିବା ବି କଷ୍ଟ। ଭକ୍ତି କଣ ନା, ଭକ୍ତି ଯଦି ସ୍ୱୟଂ ସମ୍ପୂର୍ଣ୍ଣା, ସ୍ୱତନ୍ତ୍ର, ପ୍ରବଳ, ସେ ସାଧକକୁ କୃତାର୍ଥ କରନ୍ତି ଏବଂ ସାଧକ ସହିତ ସାଧକ ସହିତ ଯୁକ୍ତ ଥିବା ସମସ୍ତ ବ୍ୟକ୍ତିକୁ ବି କୃତାର୍ଥ କରନ୍ତି। ସେ ଭକ୍ତ ଭଗବାନଙ୍କ ସେବା କଲେ ତାର ପରିବାର ପିଲା ଛୁଆ ଏମାନେ ଯେ ଭଗବତ ଭକ୍ତିଟା ଏଭଳି, ତା ଦେହରେ ସମସ୍ତଙ୍କର ପୋଷଣ ହେଇଯାଇପାରିବ। ଆଉ ଭଗବାନଙ୍କୁ ଭୋଗ ଲଗେଇ ଯୋଗୀଟା କଣ ଭୋଗ ଲଗେଇ ଖାଇବ? ଭୋଗ ଲଗେଇ ଯଦି ବସିବ ଧ୍ୟାନ ସେ ଖାଇପାରିବେ, ତା ପିଲା ଛୁଆ କଣ ପିଲା ଛୁଆ ସେ ତାଙ୍କର ଜୀବ କଡ଼ା ହବ ପାଇ। ଭକ୍ତ ଭୋଗ ଲଗେଇବ ବରଂ ସିଏ ତ୍ୟାଗ କରିଦେବ, କିନ୍ତୁ ଅନ୍ୟ ତା ଦ୍ୱାରା ଅନ୍ୟମାନେ ତା ଦ୍ୱାରା କଷ୍ଟ କିଛି ପାଇବେନି। ଭକ୍ତ ଭୋଗ ଲଗେଇ ଯଦି ପ୍ରସାଦ ନ ପାଏ, ତା ପିଲା ଛୁଆ କଣ ପାଇବେ? ଭକ୍ତି ଯୋଗରେ କାହାକୁ କଷ୍ଟ ନାହିଁ, ଭକ୍ତି ଯୋଗର ତ୍ୟାଗଟା ନାହିଁ। ଭକ୍ତି ଯୋଗର ତ୍ୟାଗ ହଉଛି କଣ? କୃଷ୍ଣ ସୁଖ ପାଇଁ ପ୍ରଚେଷ୍ଟା ହଉଛି ତ୍ୟାଗ, ଆଉ ପ୍ରକୃତ ଏଇଟା ତ୍ୟାଗ ନା। ତ୍ୟାଗର ଯୋଉ ସଂଜ୍ଞା ଏଇଟା ଏଇଟା ପ୍ରକୃତ ପ୍ରବାଦ କରନ୍ତି। ଭଗବାନଙ୍କ ସୁଖ ପାଇଁ ଆମେ ଆମ ପାଖରେ କଣ ଅଛି ତ୍ୟାଗ ହେଇଗଲେ, ଏଟା ଗୋଟେ ଜିନିଷ ନାହିଁ ଯେ ଘରେ ଛାଡ଼ିବେ କାମ ସୁଖ ଆମେ ଧାଇଁଲେ ଆମେ ତ୍ୟାଗି ନୁହନ୍ତି। ତ୍ୟାଗ କଣ ଆମେ କରିଛେ ସେଟା ଚିନ୍ତା କରିବା ଉଚିତ ନାହିଁ, କୃଷ୍ଣ ସୁଖ ପାଇଁ କଣ କରୁଛେ ସେଟା ଚିନ୍ତା କରିଦେବା। ତ୍ୟାଗ କରିଦେଲେ ଭୋଗ ବୁଦ୍ଧି ଅଛି ଥିବ, ପିତା ମାତା ସ୍ତ୍ରୀ ପୁତ୍ର ଚାଷୀ ଧନ ସବୁ ତ୍ୟାଗ କରିଦେଲେ, ତ୍ୟାଗ କରିଦେଇ କଣ ପୁଣି ଭୋଗରେ ରହିଲେ ଲାଭ କଣ? ତ୍ୟାଗର ଅର୍ଥ ହଉଛି କୃଷ୍ଣଙ୍କର ସୁଖ ପାଇଁ ଆମେ କଣ କରୁଛେ ସେଟା ହଉଛି ତ୍ୟାଗ। କୃଷ୍ଣ ସୁଖମୟ ଭକ୍ତ ଯାହା ବି କରେ ସେଟା ତ ତ୍ୟାଗ ବନ୍ଧ ରହିବ, ତାର ଭୋଗ ବୁଦ୍ଧି ନାହିଁ, ଯାହାର କୃଷ୍ଣ ସୁଖ ଚିନ୍ତା ରହିବ ତାର ଭୋଗ ବୁଦ୍ଧିଟା ଆସିବନି, ଭୋଗ ବୁଦ୍ଧି ଜଣେ କାଟିପାରିବ। ମଣିଷ ଏମିତି ତାର ସ୍ୱରୂପ ତିଆରି କରେ, ସେ ଚାହିଁକି ଭୋଗ କରିବେନି, ସେଟା ହେଇପାରିବନି, ଭୋଗ ବୁଦ୍ଧି ତୁମର ଆସିବ। କେମିତି ସେଟା ଯିବ? ଯେତେବେଳେ କୃଷ୍ଣ ସୁଖ ବାସନା ଆମ ହୃଦୟରେ ଉଦିତ ହବ, କୃଷ୍ଣଙ୍କୁ ସୁଖ ଦେବାର ଚିନ୍ତା, କୃଷ୍ଣ ପାଇଁ କିଛି କରିବାର ହବ, ସେତେବେଳେ ଭୋଗ ବୁଦ୍ଧିରେ ଯିବ। ଯୋଗୀ ଜ୍ଞାନୀ ଭଳି ଶୁଷ୍କ ତପସ୍ୱୀ ଭଳି ଆମେମାନେ ଭାବିବା ଯେ ଇନ୍ଦ୍ରିୟ ସଂଯମ ହେଇଗଲେ ଆମର ଭୋଗ ବୁଦ୍ଧି ହେଇଗଲା, ଇନ୍ଦ୍ରିୟ ସଂଯମ ହେଇଗଲେ ବି କଣ ତା ଭୋଗ ଲାଳସା ସବୁ ଇନ୍ଦ୍ରିୟ ସଂଯମ ହେଇଗଲା, ଘୋଡ଼ାରେ ବି ଇନ୍ଦ୍ରିୟ ସଂଯମ ସେ ଶୁଣୁନି, ଠିଆ ହେଇ ଶୁଣୁଛି, ତାର କଣ ଗୋଡ଼ ଆଠି ଶୁଣି ଘୋଡ଼ା ଦେଇ କହିବ ତ ଦେଖିଛି ନା ତପସ୍ୱୀ ଯେମିତି ନିରାମିଷ ଜଣେ ଖାଉଛି, ନିରାମିଷ ଖାଇଲେ ତ ଛେଳିଆକୁ ପାଇଲା ତା ଭଗବାନ, ତା ଜୀବନ ସାଥିରେ ଘାସ ଖାଉଛି, ଫଳ ବି ଖାଉନି କିଛି, ସେଥିରୁ କିଛି ନାହିଁ। ଆମର ମୁଖ୍ୟ ଜିନିଷଟା ରହିଛି, ଯେତେ ପ୍ରିନ୍ସିପୁଲ ରହିଛି, ଚାରିଟା ନିୟମ କାହିଁ ପାଳନ କରୁଛେ, ଆମିଷ କାହିଁ ଛାଡ଼ୁଛେ, ସବୁରେ ଜିନିଷ ହେଉଛି କୃଷ୍ଣ ସୁଖ। ପାପ ପୁଣ୍ୟର ବିଚାର, ସାଧାରଣ ନୈତିକ ବିଚାର ଗୁଡାକ ଆମର ଲାଗୁନି, ଆମେ ନୈତିକ ଲୋକଙ୍କୁ ବୁଝେ ନାହିଁ, ଏଇଟା କହିଲେ ପାପ, ଏଇଟା କୃଷ୍ଣଙ୍କର ସୁଖ ହବନି, କୃଷ୍ଣ ସୁଖ ନାହିଁ ଆମ ହୃଦୟ, ତ କୃଷ୍ଣ ସୁଖ ନାହିଁ, ପୁଣି ଗୋଟେ ବାପ ଗୁଡା କରିବ, ପୁଣି ଆହୁରି ହୃଦୟ କଠୋର ହବ, ଆଉ କୃଷ୍ଣ ଭିତରେ ସୁଖୀ ହେବେ, ତାଙ୍କ ଜୀବକୁ ମାରିଲେ ସବୁ ଜୀବନ୍ତରେ ଭଗବାନ ଅଛନ୍ତି, ତାଙ୍କୁ ମାରିକି ଆମେ ଖାଇଲେ ଭଗବାନ କେବେ ସୁଖୀ ହେବେ, ତ ଆମର ଯେତେ ନିୟମ କରାଯାଏ ସବୁ ଭଗବତ ସୁଖ ପାଇଁ, କେହି ସେ କଥା କହିଲେ ସବୁ ହିଁ ତମ କର୍ମ, ଜଣେ ତାର ଗୁଣ ହିସାବରେ ସେ କର୍ମ କରିବା ଦରକାର, ଯଦି ସିଧାସଳଖ ସେ ଗୁରୁମୁଖରୁ ଶ୍ରବଣ କରି ଗୁରୁ ବୈଷ୍ଣବଙ୍କ ସେବା କରି ଭଗବାନଙ୍କର ସେବା କରି ତାର ଜ୍ଞାନ ସ୍ତରକୁ ଯାଇପାରୁନି, ତାକୁ ହିତ କର୍ମ ତାକୁ ଉପାୟ କରିଦିଆ, ଭଗବାନ ଉପାୟ କରିଦିଆ, ଭକ୍ତି ଯୁଗରେ ସମସ୍ତେ ଭଗବାନ ଉଦ୍ଧାର କରିବେ ନା, ସେ କଥା କହୁଥିଲେ ଭକ୍ତ ସମସ୍ତଙ୍କୁ ସାହାଯ୍ୟ କରେ, ତେଣୁ ନିଜ ବିହିତ କର୍ମ କରିବା ଦରକାର। ଅକର୍ମଣ ଔତ୍ସକ୍ୟ ମାତ୍ରେଣ ସର୍ବକର୍ମ ସନ୍ନ୍ୟାସ ସକାଶ କର୍ମେଣ ଜ୍ୟାୟ ପ୍ରଶସ୍ତର ପ୍ରଶସ୍ତ କର୍ମ। ଉତ୍ସୁକ ବସ୍ତ ଗୋଟେ କର୍ମକୁ ତିଆରି କରିଦେବ, ଉତ୍ସୁକ ଉତ୍ସୁକ ବସ୍ତ ଦେଖିଲା ସେ ତାକୁ ସିଏ ଚାଲିଗଲା, ଲୋକ ତାକୁ ପ୍ରଶଂସା କରୁଛନ୍ତି, ଉତ୍ସୁକ ବସ ଉତ୍ସୁକତା ବି ସାହାଯ୍ୟ କରେନି, ଏ ଗୋଟେ ବଡ ଅଲଗା ଜିନିଷ, ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ଉତ୍ସାହ ରହିବା ଦରକାର, କିନ୍ତୁ ବୈରାଗ୍ୟାଶ୍ରମରେ ଜଣେ ପ୍ରବେଶ କରୁଛନ୍ତି ସେମାନେ ବହୁତ ସାବଧାନ ରହିବାକୁ ପଡିବ। ଉତ୍ସୁକତା ବସତ ଯେ ସଂସାର ବହୁତ କଷ୍ଟ, ଆମର ଆଚରଣରେ ବହୁତ କଷ୍ଟ, କର୍ମ କରିବାକୁ ପଡିବ, ବହୁତ ଝଗଡ଼ା ଅଛି, ଆମେ କ'ଣ ବାବାଜୀ ହେଇଯିବ, ନାଇଁ ନାଇଁ ଏଇଟା ଏଇଟା ସେତିକି ନୁହେଁ, ତେଣୁ ମନେ ରଖ ସଂସାର ପିଲା ଛୁଆଙ୍କୁ କୌଣସି ଉପାୟ ସନ୍ତୁଷ୍ଟ କରିପାରିବ, ଭଗବାନଙ୍କୁ କୌଣସି ଉପାୟ ସନ୍ତୁଷ୍ଟ କରିପାରିବ, ଭଗବାନଙ୍କୁ ସନ୍ତୁଷ୍ଟ କରିବାର ଉପାୟଟା ହେଉଛି ଗୋଟିଏ, ଯାହା ଆଚାର ଯେମାନେ କହିଛନ୍ତି ତୁମେ ସେଇଟା କରିବାକୁ ପଡିବ, ପିଲା ଛୁଆଙ୍କୁ ଯେକୌଣସି ଉପାୟ ସନ୍ତୁଷ୍ଟ କରିପାରିବ, କରିବା ତ କଷ୍ଟ କିନ୍ତୁ ଅଲଗା ବାଟ ପ୍ଲିଜ୍ କରିପାରିବ, ଆଜି ଅନ୍ନଣା ଚୁଡ଼ା ଦେଇଦେବ, ଆଜି ଏଇଟା ନାହିଁ ସେଇଟା ଗୋଟେ ଦେଇଦେବ, ଭଗବାନ ପାଖରେ ସେଠି ଚଳିବନି, ଭଗବାନ ପାଖରେ କମ୍ପ୍ରମାଇଜ କିଛି ହେଇପାରିବନି, ସଂସାର କମ୍ପ୍ରମାଇଜ କରି ଚଳିଯିବ। ମୁଁ ଯଶୋଧା ସ୍ତ୍ରୀ ସ୍ତ୍ରୀ କହିଦେବୁ ତୁ ପାଞ୍ଚ ଘରକୁ ପଳା, ବାପ ଘରକୁ ପଳା, ମୋର ଏଇ ଅସୁବିଧା ହେଉଛି ଅଫିସ ପଡ଼ିବ, ଏଠି କାହାକୁ ଠାକୁର କୁଆଡ଼େ କହିଦେବ ତୁମେ ପଳା ବୃନ୍ଦାବନ, ଠାକୁର ବୃନ୍ଦାବନ ପଳାଉ ମଥୁରାକୁ ପଳାଉ, ତାପରେ ଆପଣ ଆସିବେ କି ଦିନ ମୁଁ ମୋ ଦେହ ଖରାପ ଅଛି, ସବୁବେଳେ ଏଇଟା ମନେ ରଖିବାକୁ ପଡିବ ଯେ ଏଇଟା ଗୋଟେ ଅକର୍ମଣ ଜିନିଷ ନୁହେଁ, ଏଇଟା ଅକର୍ମ ଶବ୍ଦ କହୁଛନ୍ତି, କର୍ମ ଛାଡ଼ିବା କାମ ନୁହେଁ, ଯେଉଁମାନେ ଏଇ ଉଦ୍ଦେଶ୍ୟରେ ଆସିଥାନ୍ତି ଭଗବାନ ପ୍ରଭୁ ଠକିଏ ସେମାନେ ଜାଣନ୍ତି ଯେ ଭଗବାନ ପ୍ରଭୁ ଆସିବାକୁ ହେଲେ ତୁମ ପୁରା ଦକ୍ଷ ହେବାକୁ ପଡିବ, ଭଗବାନ ଖୁସି ତୁମେ ଯେତେବେଳେ ଲୋକ ପାଖରେ ରହିବ ତା ପାଖରେ ସେତେ ନିୟମ ରହିଛି, ସେତେବେଳେ ସୂକ୍ଷ୍ମ ତା ସାଥେ ସୂକ୍ଷ୍ମ ନିୟମ ରହିଛି, ତୁମେ ଦେଖ ଯିଏ ଯେତେବେଳେ ଲୋକ ତା ପାଖରେ ଯେତେ ସୂକ୍ଷ୍ମ ଜିନିଷ ରହିଛି ତାକୁ ପ୍ଲିଜ୍ କରିବା ବୋଲି ସେ ସୂକ୍ଷ୍ମ ଜିନିଷ ଦରକାର, ପ୍ରଧାନମନ୍ତ୍ରୀ ତାର ଖାଇବା ତାର ଡ୍ରେସ ତା ଡ୍ରେସକୁ ଚେକ୍ କରିକି ତା ଖାଇବାକୁ ତା ଖାଇବାଟା କୁକୁର ଆଗେ ଚେକ୍ କରିବ, ଡକ୍ଟର ଆଗେ ଚେକ୍ କରିବ, ସେ କୁଆଡ଼େ ବାହାରି ଯାଇଥିବ କାହିଁକି କାଳେ ବିଷ ବିଷ ଦିଆହଉଛି, ତା ପାଖରେ ଯିଏ ରହୁଛି ତାକୁ ବିଶ୍ୱାସ କରାଯିବ, ସବୁ ତାଙ୍କର ମାନଙ୍କୁ ଦଉଛି, ତାକୁ ଯିଏ ଯେତେବେଳେ ସେତିକି ଯାଉଛି ତାକୁ ସେତେ ଫାଇନ୍ କରି ରଖା ହଉଛି, ତା ପାଖରେ ଯିଏ ରହିବ ଆମେ ଭଗବାନ ପାଖରେ ସେବା କରିବା, ଭଗବାନ ପାଖରେ ନିୟମ ଗୁଡ଼ିକ କେତେ ସୂକ୍ଷ୍ମ ଥିବ, ପିଲା ଛୁଆଙ୍କ ସଂସାରକୁ ଆଜିକାଲି ମଡର୍ନ ହେଇଯାଇଛି, ଯେହେତୁ ଅସଂଯତ ଲୋକମାନେ ପରସ୍ପର ଭିତରେ ଗୋଟେ ବିବେକ ନାହିଁ, ସତ୍ୟ ଗୁଣୀ ନୁହନ୍ତି, ଅତ୍ୟନ୍ତ ରଜତମ ଗଣ ସତ, ମୁଖ୍ୟ ଜିନିଷ ବୈଦିକ ଜୀବନଟା ଭାଙ୍ଗିଥାଏ, ସେଥିପାଇଁ ସଂସାରଟା ବୈବାହିକ ଜୀବନ ଗୁଡା ପୁରା କଷ୍ଟ ହୁଏ। ବୈଦିକ ନିୟମ ହିସାବରେ ବିବାହ ହଉନାହାନ୍ତି, ବୈଦିକ ନିୟମ ହିସାବରେ ଜୀବନଯାପନ କରୁନାହାନ୍ତି, ଗୁରୁ ଗୁରୁଜନ ସେମାନେ ସବୁ ବେଷ୍ଟ କରିଯିବରେ ମାନେ ଅସୁର ବର୍ଣ୍ଣାଶ୍ରମଟା ନା ଦୈବ ବର୍ଣ୍ଣାଶ୍ରମ ଅଛି କେ ଦୈବ ବର୍ଣ୍ଣାଶ୍ରମଟା ଆମର ଭକ୍ତି ଯୁଗରେ ଅସୁର ବର୍ଣ୍ଣାଶ୍ରମ ତାଙ୍କର ଗୁରୁ ଅଛନ୍ତି ନା କଣ ଅଛି ଆଉ ଉଗ୍ର କର୍ମ ଗୁଡା କଲେ ଅନେକ ଶୁଦ୍ର କର୍ମ କଲେଣି ସବୁ ଆଉ କିଛି ତ ବର୍ଣ୍ଣାଶ୍ରମ ଜିନିଷ ନାହିଁ ନା ବର୍ଣ୍ଣାଶ୍ରମ ରହିଲେନି ଅଟୋମେଟିକ ବର୍ଣ୍ଣାଶ୍ରମ ହେଇଯିବେ ସବୁ ଆଉ ମନ ଇଚ୍ଛା ଖାଇଲେ ମନ ଇଚ୍ଛା ଶୋଇଲେ ମନ ଇଚ୍ଛା ସବୁ ଖରାପ ଜିନିଷ ଦେଖିଲେ ଆଉ ସେଟା କଣ ହେଉଛି ଏ ତ ମାନେ ବଡ ବିପଦ ସମୟ କଥା। ଆମେ ଭଗବାନ ପାଇବା କହିଲେ ଭଗବାନଙ୍କର କେହି ଅକରଣ ଭାବିକି ସନ୍ନ୍ୟାସ ନେଇଯିବା ଉଚିତ ନୁହେଁ ବା ଘର ଛାଡ଼ିବା ଉଚିତ ନୁହେଁ, ମୋତେ ମଠକୁ ଗଲେ କାମ କରିବାକୁ ବେଶୀ ପଡିବ। ପ୍ରାୟ ଲୋକଙ୍କର ଆଇଡିଆ ଏଟା ମଠକୁ ଗଲେ ଆରାମସେ ମୁଁ ରହିବି, ଆରାମସେ ରହିବେ ମଠ ମନ୍ଦିର କେବେ ଆରାମସେ ମୁଁ ରହିପାରିବିନି, ଏଟା ମନ୍ଦ କେତେ ଆରାମରେ ମନ୍ଦିର ଜମା ରହିବା ପାଇଁ ଆସିଲେ ସେମାନେ ସବୁଠୁ କଷ୍ଟ ପାଆନ୍ତି। ଭଗବାନ ପାଖରେ ଆରାମ କେବେ ରହିପାରିବେ, କାରଣ କେହି ଭଗବାନ ପାଖରେ ରହିବ ଦକ୍ଷ ହେବାକୁ ପଡ଼ିବ, କାରଣ ବହୁତ ବଡ ଲୋକ ପାଖରେ ଅଛି, ତାଙ୍କର ସବୁ ଜିନିଷ ପାର୍ଟିକୁଲାର ଜିନିଷ ଦରକାର। ଆଉ ତୁ ଭଲ ଭାବରେ ଦେଖ କାହା ଆକ୍ଷେପ ନୁହଁ, ଭଲ ଭାବରେ ଦେଖ ଯୋଉମାନେ ବହୁତ ସୁଖ ଖୋଜନ୍ତି ମଠ ମନ୍ଦିର ଭିତରେ ସେମାନେ ସବୁଠୁ ମାନସିକ ଚିନ୍ତା କରନ୍ତି, ସେ ହବ କଣ ଏଇଟା ଗୋଟେ ଇଜି ଲାଇଫ ନା, ଏଇଟା ଇଜି ଲାଇଫ ନୁହେଁ, ଏଇଟା ଗୋଟେ ଡେଡିକେସନ। ଆମେ ଡେଡିକେସନ ଆମେ ଜଣଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରୁଛେ, କାହାକୁ ଯିଏ ବ୍ରହ୍ମା ଶିବ ଯାହାକୁ ଧ୍ୟାନ କରୁଛନ୍ତି, ନା ଆମର ଯେତିକି ସମୟ ସବୁ ଲଗେଇବାକୁ ପଡିବ ସଂସାର କଣ ଛିପେଇକି ରଖିଦେବ, ସଂସାର ଲୁଚେଇକି ସବୁ ରଖନ୍ତି ନା ଭାବଟା କୁହ ରେ ଚଳେ ଯେ ଆଜି ଆଳୁ ନାହିଁ ଆଳୁ ନାହିଁ ସେ ବାଇଗଣ ଭର୍ତ୍ତା ଭର୍ତ୍ତା କରନ୍ତି ସେଠି ସେ ଛପେଇଦେଲା କିଏ ମୋର ବଜାରକୁ ଯାଉଛି କିଏ ଆଣୁଛି, ଏଠି ତୁମ ଦେହ ଚାଲୁ ନ ଚାଲୁ ଖାଲି କରିବାକୁ ପଡିବ, ତୁମ ଶରୀର ସହିତ କିଛି ନାହିଁ ଭଗବାନଙ୍କ ସେବାଟା ତୁ କରିବାକୁ ପଡିବ। ପୁରୁଣା ସାଧୁମାନଙ୍କୁ ଦେଖିଛି ସବୁ ପୁରୁଣା ସାଧୁମାନଙ୍କୁ ଦେଖିଛି ସେ ରୋଷେଇ କରିକି ବାସନ ଟେକି ପାରନ୍ତି, ସେଇଠି ରୋଷେଇ ଚୁଲି କରିଥିବେ ସେ ଠେଲି ଦେବେ ଠାକୁର ସେ ତୁଳସୀ ବି ଠେଲି ଦେବେ ମୁଁ ଏତେ ଖାଇବାକୁ ଦେଇଛି କେମିତି କରିବି, ତାଙ୍କ ମାଇଣ୍ଡ ମାଇଣ୍ଡ ସେଟ୍ଅପ୍ ଏମିତି ସବୁ ଥିଲେ ସେ ଠାକୁର ବାରଣ୍ଡାଟା ସେ ଚୁଲି କରିଥିଲେ ମୁଁ ଦେଖିଛି, ସେଠି ରୋଷେଇ କରି କାରଣ ସେ ରୋଷେଇ ଘରକୁ ଉଠିକି ଧରିକି ଆସିବ ବାସନ ତାଙ୍କ ହବନି, ସେଇଠି ସେ ରୋଷେଇ କରନ୍ତି ସେଠି ଠେଲି ଦିଅନ୍ତି ସେପଟୁ ନେଇଯାନ୍ତି, କାରଣ ସେ ତାଙ୍କ କମର ଭାଙ୍ଗି କମର ପଙ୍ଖା ହେଇଯାଏ ସେଠୁ ସବୁ ବି ସେ ଭୋଗ ଲଗାନ୍ତି ସେଟା କରିଛନ୍ତି ଜୀବନ ସାର। ଆଜିକାଲି ଯୋଉମାନେ ଭାବୁଛନ୍ତି ଏଇ ବିଚାରଧାରା ଯଦି ଗୋଟେ ସନ୍ଦେଶ ବା ଭାବୁଛି ଯେ ଭଲ କାହିଁକି ଆମକୁ କର୍ମ କରିବାକୁ ପଡିବ ଇସ୍କନ ସବୁ ବି ସେଟ୍ଅପ୍ ହେଇଯାଇଛି, ସେ ଲୋକମାନେ ବେଶୀ ଟେନସନ ନାହିଁ ତାଙ୍କ ଜୀବନ ବର୍ବାଦ ହବ, କାରଣ ସବଳ ମନ ରଖିବାକୁ ପଡିବ ଯିଏ ତୁମକୁ ଆଶ୍ରୟ ଦଉଛି ତା ପାଇଁ ତୁମକୁ କିଛି କରିବାକୁ ପଡିବ। ଏ ଜଗତରେ ଜଣେ ସାଧୁ ଭଗବାନଙ୍କ ଆଶ୍ରମ ରହୁଛି ପ୍ରସାଦ ପାଉଛି ଘର ଭଡ଼ା ମୂଲ୍ୟ ବହୁତ ହି ଜିନିଷ ଛାଡ଼ିଥିବ ସେ ଗୋଟେ ସୁରକ୍ଷିତ ଅବସ୍ଥା ରହିଛି ନା, ତାକୁ ଯିଏ ସୁରକ୍ଷା ଦେଇଛନ୍ତି ତାଙ୍କ ପାଇଁ କିଛି ତାଙ୍କ ସୁଖ ଚିନ୍ତା କରିବନି କେମିତି କଣ କରିବ, ଆମ ଭଜନ ତ କରୁଛ କି ଭଜନ କରୁଛ କି ଭଜନ ତୁମେ କରୁଛ ଯେ ତୁମେ ମାଳ ଧରି ଭଜନ କରିବ 40 ମାଳ 50 ମାଳ କାହା ପାଇଁ କଲ ପ୍ରଶ୍ନ ଆସି, ତୁମେ ଭଜନଟା ତୁମ ସୁଖ ପାଇଁ ତୁମ ମନଟାକୁ ସୁଖ ପାଇଁ କରୁଛ, ତୁମେ କୃଷ୍ଣ ସୁଖ ଆସ ଭଜନର ଅର୍ଥ ହେଲା କୃଷ୍ଣ ଶିକ୍ଷଣ ତୁମ ମନ୍ଦିର ଭିତରେ ଆସିବ ତୁମେ ଠିକ ଅଛି ଭଜନ କରୁଛ, ଭଜନ ଉଦ୍ଦେଶ୍ୟ ନାହିଁ ପ୍ରଭୁ ମୁଁ କେମିତି ଭଲ ଉଦ୍ଧାର ପାଇଁ ମୁଁ କେମିତି ଉଦ୍ଧାର ପାଇଁ ମୁଁ କେମିତି ଉଦ୍ଧାର ପାଇଁ ହେଟା ତୁମେ ସ୍ୱାର୍ଥ ପଡ଼େ, ଭଜନ ଉଦ୍ଦେଶ୍ୟ ହେଉଛି କୃଷ୍ଣ ସୁଖ ବାସନା, ତୁମେ ଯଦି ଠିକ ସେ ଭଜନ କରିବ ଠିକ ସେ ସାଧନ କରିବ କୃଷ୍ଣଙ୍କୁ ସୁଖ ଦେବାର ବାସନାଟା ବୁଦ୍ଧ ଅଛି ସେଟା ତ ଭକ୍ତି, ଭକ୍ତିର ଅର୍ଥ ନୁହେଁ ତୁମେ କେତେବେଳେ ପରିକ୍ରମା କରିଦେଲ କେତେବେଳେ ଜପ କଲ କେତେବେଳେ ଭାଗବତ ପଢ଼ିଦେଲ ସେଟା ଭକ୍ତି ବୃଦ୍ଧ ଭାବ, ଏସବୁ ଭକ୍ତି ଭାଗବତ ପଢିବା ଭକ୍ତି ହରି କଥା କହିବା କିନ୍ତୁ ଭକ୍ତିର ଫଳଟା ତୁମେ ମିଳିଲା ବୋଲି ତୁମେ ଜାଣିବ ଭଗବାନ ଗ୍ରହଣ କରିଛ ତୁମେ ଜାଣିବ ତୁମର କୃଷ୍ଣଙ୍କୁ ସୁଖ ଦେବାର ବାସନା ଗୁରୁ ବୈଷ୍ଣଙ୍କୁ ସୁଖ ଦେବାର ବାସନା ହୃଦୟରେ ଆସିବ, ଯିଏ ତା ନିଜ କଥାରେ ସବୁବେଳେ ମୁଁ ଏମିତି ଚଳିବି ମୋର ଏମିତି ଖାଇବି ମୁଁ ଏଇଟା ମୋର ଭକ୍ତି ମୁଁ ଏମିତି କରିବି ସେ କେବେ ବି ଭକ୍ତି କରିପାରିବେ ସେ ସମର୍ପିତ ହେଇନି, ଭକ୍ତିର ବହୁତ ସୂକ୍ଷ୍ମ ଜିନିଷ ରହିଛି। ଆଚାର୍ଯ୍ୟ ମାନେ ସବୁ ସମୟ କାଳ ପରିସ୍ଥିତିରେ ସବୁ ଜିନିଷ ସବୁ କିଛି କହିନାହାନ୍ତି, ତୁମେ ଶାସ୍ତ୍ର ସବୁ ତର୍ଜମାନଙ୍କୁ ଦେଖିବ ସେଠି ଜାଣିବ, ଜଣେ ନିଜେ ଜଣେ ଭକ୍ତ ଚିନ୍ତା କରୁ ମୁଁ 20 ବର୍ଷ 30 ବର୍ଷ 40 ବର୍ଷ ହେଲି ମୁଁ ଭଗବାନ ପାଇଁ ମୋର କଣ ବ୍ୟାକୁ ପ୍ରଭୁ କେମିତି ସୁଖ ଦେବି ମୋ ଅନ୍ତରରେ କାହିଁକି ଆସୁନି, ଆମେ ଚାହୁଁଛେ ଭକ୍ତି ନା, ଭକ୍ତି କାହା କତୁରୁ ପାଇବା, ଭକ୍ତ ଆମ ପାଖରେ ନାହିଁ ଆମେ ଜଣଙ୍କଠୁ ପାଇବା ଯାହା କତୁରୁ ପାଇବା ତା ପାଇଁ କଣ କରୁଛେ କମନ ସେନ୍ସ ଆମର ପାଇବ, ତୁମେ ଯାହା ପାଖରୁ ପାଇବ କଣ ପାଇବ ଶ୍ରେଷ୍ଠ ଜିନିଷ, ଭକ୍ତି ଅର୍ଥ ସେ କଣ ନିଜେ ବନ୍ଧା ପଡ଼ିଯିବି ଭକ୍ତି ଦାତି କହିଛି ନଚ ଭକ୍ତି ଯୋଗ ଭଗବାନ ନାରଦ ମୁନି ଯୁଧିଷ୍ଠିର ସ୍ୱପ୍ନ ସୁନ୍ଦର କହୁଛନ୍ତି ନା, ମୁକ୍ତି ଦେଇଦେବେ, ଭକ୍ତି ଦେବେନି ସିଏ, କାରଣ ଭକ୍ତି ଦେଲେ ସିଏ ବନ୍ଧା ପଡ଼ିଛି ନାଚ ଭକ୍ତି ଯୋଗ, ମୁକ୍ତି ଏମିତି ଆରାମସେ ଦେଇଦେବେ, ଭକ୍ତି ଦେବେନି ସିଏ। ତାହେଲେ ଏତେ ବିରଳ ଜିନିଷ ଜାଗ୍ରତ ଆମେ ପାଇବା, ତାଙ୍କ ପ୍ରତି ସମର୍ପିତ ରହିବାର ଅଛି ନା, ତାଙ୍କୁ ତ ଖୁସି କରିବାର ଅଛି, ଯାହା କତିରୁ କିଛି ପାଇବାର ଅଛି, ଆମର ଖୁସି ଦେଖିବାର ନାହିଁ, ତା ଖୁସି ଦେଖିବାର ଅଛି, ପାଇବାର ଅଛି ତାଙ୍କ ପାଖରୁ। ଆଉ ତୁମ ଖୁସି ନେଇ ତୁମେ ଅନ୍ୟ ଗୋଟେ ଗୋଟେ ଜିନିଷ ଆଣିବା ପାଇଁ ଚାହୁଁଛ, ଏଇଟା କମନ ସେନ୍ସ ଗୁଡା। ଗୋଟେ ବଦ୍ଧଜୀବୀ ତ ବୁଝିବା, ଭକ୍ତିଟା ଭକ୍ତିଟା କଣ ଗୋଟେ ବଦ୍ଧଜୀବୀ ବୁଝିବା ପାଇଁ, କେଉଁ ଜୀବନ ଜୀବନ ବୁଝିପାରିବି, କାରଣ ଅନୁଭବ ଜିନିଷଟା କଣଟା କରେ, ତା ଅନୁଭବ ଜିନିଷ ତା ତୁ କଣ କରେ, କେବଳ ତୁ କଥା ଆଗରେ କହିଦେବୁ, ସେ କିନ୍ତୁ ବୁଝିବୁ, ସେ ତାର ଅନୁଭବ ଆସିଲେ ସେ ବୁଝିବ, ବୁଝିପାରିବୁ କଣ କୃଷ୍ଣ ସୁଖ କଣ ହବ, ସେଟା କଣ ତୁ ଠାକୁର ଡାକୁଛି ଭଗବାନ କହୁଛି ନାମ କରିବା ପାଇଁ, କିଏ ବୁଝିପାରିବେ, ଇଏ ଅଭୁଜା ପାଠ ମୁଁ ଜାଣିବା, ତୁମେ ସବୁ ଜାଣିବ ସବୁ ଶୁଣିବ, କିନ୍ତୁ ଭଗବାନ ତୁମକୁ ରିଭିନ୍ନ କରିଛନ୍ତି କିଛି ବୁଝିପାରିବ, କଲି କାହିଁକି ହେଲାନି, ତୁ ଭାଗ ପଡ଼ିଛି ମୋର କାହିଁକି ହୁଏନି, ଯାହାକୁ ଯାହା ପାଖରେ ମୁଁ କିଛି ପାଇବା ତା ସୁଖଟା ଦେଖିବା ହଉଛି ଆମ ଜୀବନର ଲକ୍ଷ୍ୟ। ଆମେ ଭଗବାନଙ୍କୁ ତ ଭକ୍ତି ପାଇବା ପାଇଁ ଚାହୁଁଛେ ନା, ତାଙ୍କ ସୁଖଟା ଦେଖିବା ନା, ସେଇଟା ତ ହଉଛି ଶ୍ରଦ୍ଧା। ଆଦୌ ଶ୍ରଦ୍ଧା ଯୋଉ ଗାଈ ହଉଛି ମୋର ଶ୍ରଦ୍ଧା, ଶ୍ରଦ୍ଧା ମାନେ କଣ, ଶ୍ରଦ୍ଧାର ଅର୍ଥଟା କଣ, ଶ୍ରଦ୍ଧା ଅର୍ଥ ହଉଛି ଏଇଟା, ଏଇଟା ହଉଛି ଭକ୍ତିରତାର ବୀଜ, ଏଇଟା ହଉଛି ଭକ୍ତିରତାର ବୀଜଟା କଣ, କୃଷ୍ଣ ସୁଖ ବାସନା, ଏଇଟା ଗୁରୁଦେବ ଗୁରୁଜୀ ଆମର ପ୍ରଶ୍ନ ନେବେ ଯେ ଗୁରୁ ବୈଷ୍ଣବଙ୍କ ସେବା କରିବ ଗୁରୁଦେବ ଦେବେ, ସେଟା ସେ ମନ୍ତ୍ର ଦେଲେ ବାରି କଥା କହିଲେ ସେବାରେ ନିଯୁକ୍ତ କରାଇଲେ, ତୁମେ ଯଦି ଠିକ ଠିକ ଭାବରେ ପାଳନ କରିବ ତାଙ୍କ ନିର୍ଦ୍ଦେଶକୁ ପାଳନ କରିବ ତାଙ୍କ କୃପାରୁ କୃଷ୍ଣଙ୍କୁ ସୁଖ ଦେବା ପାଇଁ କୃଷ୍ଣ ଚିନ୍ତାରେ କଣ ଆସିବ, ଯେମିତି ସବୁବେଳେ ବ୍ୟକ୍ତି ସବୁବେଳେ ଭକ୍ତ ହେଇକି କଣ ଚିନ୍ତା କରିବ, ମୁଁ କୋଉଠୁ ରହିବି, ମୋର ଭବିଷ୍ୟତ କଣ ହବ, ମୁଁ କୋଉଠି ଖାଇବି, ମୋର ମୋ ଡ୍ରେସ୍ କେମିତି ରହିଲା, ମୋ ଲୁଗା କେମିତି ଭଲ ରହିବ, ମୋର ଦେହ କେମିତି ଭଲ ରହିବ, ତାହେଲେ କଣ ଏଇଟା କି ଚିନ୍ତା, ଏଇଟା ନିଜେ ଏଇଟା ଭକ୍ତି ନୁହେଁ। ତୁମେ ତୁମ ତୁମ କଥାରେ ଚିନ୍ତା କରୁଛ ନା, ଭଗବାନଙ୍କର ଭୋଗ ଲାଗିଛି, ଭଗବାନଙ୍କର କଣ୍ଡା ହେଲା, ପ୍ରଭୁଙ୍କର କଣ୍ଡା ହେଲା, ଏଇ ଚିନ୍ତା କୋଉଠି ଅଛି, ଏଇ ଚିନ୍ତାରେ ହଉଛି ଭକ୍ତି, ତାଙ୍କ ପାଖରେ ପାଇବାର ଅଛି ନା, ଯାହା ପାଖରେ ପାଇବାର ଅଛି ସେ କେମିତି ଖୁସି ହେବେ, ଆଉ ସେ ଭଗବାନ ଏମିତି କୃଷ୍ଣ ଏଭଳି ସେ କେମିତି ଖୁସି ହେବେ କେବଳ ସେଇ ଜାଣେ, ସେ କେବଳ ଆଚାର୍ଯ୍ୟ ମନ ଦ୍ୱାରା କହିଦିଏ ଏଇ ଭାବରେ ଖୁସି ହେବେ, ଆଚାର୍ଯ୍ୟ ପନ୍ଥା କାହିଁକି ଷ୍ଟ୍ରିକ୍ଟଲି ଧରୁଛି, କାରଣ ଏଇଟା ଆମ ହାତରେ କି ଜିନିଷ ନାହିଁ, ତୁମେ କେତେ ଭଜନ କର କେତେ ସାଧନ କର କଣ ବି କର କିଛି ନାହିଁ, ତାଙ୍କର ଖୁସି କରୁ, ଖାଲି ଭଗବାନ ପ୍ରସନ୍ନ ହେଲେ ତାଙ୍କର ଆସିବେ, ରାଧାରାଣୀକୁ ଅର୍ଡର ଦେବେ, ରାଧାରାଣୀ ଦେବେ ଆସି ତାଙ୍କ ଖୁସି ଉପରେ ନିର୍ଭର କରୁଛି, ତାଙ୍କର ତାଙ୍କର ପ୍ରୀତି ଉପରେ ନିର୍ଭର କରୁଛି, ତାଙ୍କ ସୁଖ ଉପରେ ନିର୍ଭର କରୁଛି, ଆଉ କର୍ମଟା ତ୍ୟାଗ କରିବା ଏଠି କହିଲେ ନା, ଅକର୍ମ ଉତ୍ସୁକ ମାତ୍ର ସର୍ବକର୍ମ ସନ୍ନ୍ୟାସ ସକାଶ କର୍ମୈବ ଜାୟ ପ୍ରଶସ୍ତ, କର୍ମ କରିବା ବରଂ ଭଲ କିନ୍ତୁ ଉତ୍ସୁକ ବଶତଃ କର୍ମକୁ ତ୍ୟାଗ କରିଦବା, ସର୍ବକର୍ମ ଛାଡ଼ିଦବା ଉତ୍ସୁକ ବଶତଃ, ମୋର ଏଇଟା କିଛି କରିବା ମୁଁ ପ୍ରଭାବ ଦେଇଛି, ଆଜି ବି ଯାଇ କୁଆଡ଼େ ଯାଇ ବୁଲି ବୁଲି ପୁଣି ବିଡ଼ି ସିଗରେଟ୍ ଗଞ୍ଜେଇ ମଦ ଖାଇ ପୁଣି କାହା ପରସ୍ଥିତି ଧରିକି ପୁଣି ଯିବି, ତୁମେ ତ କର୍ମଟା ତୁମର ତ ଗୁଣଟା ଅଛି, ତୁମେ ଯୋଉଠି ଯାଇ ପହଞ୍ଚିଲେ କଣ ତୁମର କେଟା କାମ କରିବେ ନା, ଗୁଣଯୁକ୍ତ ଭକ୍ତି ଗୁଡା ସବୁ ନା, ସେଥିପାଇଁ ଆଚାର୍ଯ୍ୟମାନେ ଯୋଉ ଭୀଷ୍ମ ଗୁଡା ସବୁ କରିଛନ୍ତି ବସି 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 ତୁମେ ଶାସ୍ତ୍ର ପଢିଯାଏ ଦେଖିବ ଯେ କେତେ ବଡ ଅବଦାନ ସମୂହକୁ ଦେଇଛନ୍ତି, ଜଗତକୁ ଦେଇଛନ୍ତି ସବୁ, କାରଣ ଗୋଟେ ଯେମିତି ବେସ୍ଲେସ୍ ଲୋକ ଯୋଉଗୁଡାକର ବେସ୍ ନାହିଁ କଣ କହିବ, ତାଙ୍କର ଭିତ୍ତିଭୂମି ନାହିଁ, ସେ ଭିତ୍ତିଭୂମି ପକେଇକି ତାଙ୍କୁ ମନ୍ଦିର ତିଆରି କଲା, ଘର ତିଆରି କଲା, ତାଙ୍କୁ ଭଗବାନଙ୍କ ପାଖ ପଠେଇବା ପାଇଁ ବ୍ୟବସ୍ଥା କରିଦେଇଛି, ଏ ବଦ୍ଧ ଜୀବ ତ ବୁଝିପାରେ ଏଡ଼ କଣ କରିବି, ଏଟା କଣ ଏଟା କଣ ଖଟିବି, ଏଇଟା କଣ କରିବି, ସଂସାର ଦଶ ଗୁଣ ଖଟିକି ପୁଣି ଉଦ୍ବିଗ୍ନ ନେବ, ସଂସାର ଦଶ ଗୁଣ ଖଟିବ ମନ ସୁଖ ହବ, ହସି ପାରିବି କୁହନ୍ତୁ, ଏଠି ମଣ୍ଡିଆ ଝଣ୍ଡା ଭଳିଆ ବୁଲୁଛୁ ଖାଇ ପିଇ ଦେଇକି ଗିଆଁ ମରା ମରି ହଉଛୁ, କେମିତି ସୁଖ ନା, ଖାଇବାର ସୁଖ ନା, ଶୋଇବାର ସୁଖ ନା, କେମିତି ସୁଖ, ଏତେ ସହଜ ଜୀବନ ନୁହେଁ ନା, ତୁମ ନିଜ ନିଜ କର୍ମ ଆଉ ଗୋଟେ ସ୍ଥିର ରହୁଛି ତା କର୍ମ ଧରିକି ତୁମକୁ ବଞ୍ଚିବାକୁ ପଡିବ, ଯେଉଁ ଯେଉଁ ଧର୍ମରେ ଥିଲେ ସେତେବେଳେ 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 ପିତା ମାତା ଯେଉଁ ବିବାହ ହେବନି ଗୃହସ୍ଥ ଧର୍ମରେ ସେମାନେ କାହା ଶାଶୁ ଶ୍ୱଶୁର ଗୁରୁଜନ ବ୍ରାହ୍ମଣ ତାଙ୍କ ସେବାରେ ରହିବି, ସେଠୁ ସେ ଷ୍ଟ୍ରେଙ୍ଗଥ ପାଉ, ଜୀବ କୌଣସି ସମୟରେ ଏକାକି କିଛି କରିପାରିବେ, ପ୍ରଭୁଙ୍କର ଭଗବାନ ଅର୍ଜୁନଙ୍କୁ କହିବାର ତାପରେ ତୁମେ କର୍ମ ତ୍ୟାଗ କରନି, ତୁମର ଗୁଣ ଅଛି ନା, ତୁମ କ୍ଷେତ୍ରରେ ତୁମେ ଉତ୍ସୁକ ବର୍ଷ କର୍ମ ତ୍ୟାଗ କରିଦେଉଛ, ସେଠି ସେ କଥା କହୁଛନ୍ତି, କ୍ରମ ସୋପାନ ନ୍ୟାୟ ନୁହଁ ଜ୍ଞାନ ଉତ୍ପାଦକ କ୍ରମ ସୋପାନ ନ୍ୟାୟ, କ୍ରମ ସୋପାନ ଯେଉଁ ଷ୍ଟେପ୍ଟା ଆସୁଛି ଷ୍ଟେପ୍ରେ ଏକ ଦୁଇ ତିନି ଚାରି ତାପରେ ପଞ୍ଚ କୋଟି ସାତଗୁଣ୍ଡ ପହଞ୍ଚ, ତୁମେ ଏକ କେବଳ ଦୋଷ ଯିବି ଗୋଟା ଭାଙ୍ଗିଲେ କ'ଣ ଲାଇବ୍ରେରୀ କ୍ରମଶଃ ପାଲି ନାହିଁ ସେଟା ଦିଆ ତୁମେ ଚିନ୍ତା କରିବ ରାତାରାତି ତୁମେ ଭକ୍ତି ପାଇଯିବ ବୋଲି ଚିନ୍ତା କର କୃପା ପାଇଥିଲା କୃପା ପାଇବାର ରାସ୍ତା ମଧ୍ୟ ଏଇଟା ସବୁଦିନ ଗୁରୁଦେବ ଗୁରୁଦେବ ଆପଣ କୃପା କରିଲେ ହଉ ଭଲ ବଚନ ହଉ ଗୁରୁଦେବ 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 ହଉ ଗୁରୁଦେବ ତ ସେଇ ବାଟ ଦେଇକି ଆସିଛନ୍ତି କୃପା ତୁମେ ଜାଣିନଥିଲେ ନା ଆମେ ଗୁରୁଦେବ ଜାଣିନଥିଲେ କୃଷ୍ଣ କିଏ କୃଷ୍ଣ ସେ ଦେଖିଛ ଛୁଆଟିଗୁଡ଼ୁ ସେମାନେ ପୁଣି କାହିଁକି ସେ କାମ କରୁଛନ୍ତି ତୁମେ ଗୁରୁ ଗୋଟେ ବଡ଼ ହଉ ମୁଁ ରାତାରାତି ଗୋଟେ ପଣ୍ଡିତ ହେଇଛି ମୁଁ ରାତାରାତି ଗୋଟେ ଭଟ୍ଟଲୋକ ହେଇଛି ମୁଁ ରାତାରାତି ଭଗବାନ ହେଇଛି ଗୁରୁବା ସେ ରାସ୍ତା ଦେଇକି ଆସିଛନ୍ତି ଗୁରୁବା ପ୍ରଭାତ ଭଗବାନଙ୍କ ଲୋକଙ୍କୁ ସେ ରୋଷେଇ କରି ଖାଇବା ପାଇଁ ପ୍ରସାଦ ଡିଷ୍ଟ୍ରିବ୍ୟୁସନ୍ କରିଛନ୍ତି ସେବା କୀର୍ତ୍ତନ କରିଛନ୍ତି ତୁମେ କହିବ ଯାଇ ବୃନ୍ଦାବନ ବାସ କରି ସେବା ବୃନ୍ଦାବନ ଛାଡ଼ି ଯାଇଥିଲେ ଏଗୁଡ଼ା ସବୁ କେୟାରଲେସନେସ୍ ତତ୍ଵ ବି ଜାଣନ୍ତିନି କିଏ କ'ଣ କହିଦେଲା ଦେଖ ଶୁଣିଦେଲ ଗୋଟେ ଭକ୍ତ ହେଇଗଲେ ବାସ ପରମ୍ପରା ଯୋଉଟା ଦେଖ ତୁମେ କହୁଛ ଗୁରୁ ବୋଲି ତୁମେ ପ୍ରଭାତ ମାନୁଛ ପ୍ରଭାତ କ'ଣ କରିଛନ୍ତି ପ୍ରଭାତ କ'ଣ କରିଛନ୍ତି ପ୍ରିନ୍ସିପାଲ ପ୍ରିନ୍ସିପାଲ ବାସନ ହେଇନଥିଲେ ପୁରା ଝାଡ଼ି ପାରନ୍ତି ପୁରା ରୋଷେଇ କରି ଖାଇବୁ ଦିନ ତୁମେ ଏଟା କରିବାକୁ ପଡିବ ଏଟା ତମ ସୋପାନ ନା ତୁମେ ଅପ୍ଲିଫ୍ଟ କରିଦେଇ ପଳେଇଯିବ କିନ୍ତୁ ଗୋଟେ ବଡ଼ ବଡ଼ ଲୋକ ହେଇଗଲି ସେ କଥା କହି ଶିଖେଇ ଦେବି ସେଗୁଡ଼ା ସୁଭ୍ରମ ଜିନିଷ ତତ୍ଵ ସିଦ୍ଧାନ୍ତ ମାନେ ମାନେ ସ୍ଥିର ନୁହଁ ତତ୍ଵ ସିଦ୍ଧାନ୍ତରେ ଯିଏ ସ୍ଥିର ନୁହେଁ ସିଏ ଲାଇବ୍ରେରୀ ଜଣେ ପଶିବ ବାହାରେ ପଶିବ ବାହାରେ ବାଟ ନ ପାଇବା ଗୋଟେ କ'ଣ ତା ହବ ଏ ବାଟ ପାଉନି ସେ ଯାହା କଥା ଏଠି ବେଳେ ତ ଛାଡ଼ି ପଳାଇ ସେଠୁ ବେଳେ ତ ନାହିଁ ରାସ୍ତାଟା ସବୁ ଛକି ରାସ୍ତାରେ ସେ ହଇରାଣ ବାଟ ନ ପାଇବା ଲୋକ ବାଟ ନ ଦେଖିବା ଲୋକ ସବୁ ଛକି ରାସ୍ତାରେ ସେ ହଇରାଣ ଜୀବନଟା ସବୁ ଛକି ରାସ୍ତା ଅଛି ନା ଆମ ଗରମ ପଡ଼ିଆ ସବୁ ବିଭିନ୍ନ ପ୍ରୋବ୍ଲେମ୍ ଆସି ପହଞ୍ଚୁ ଏବେ ତତ୍ଵ ସିଦ୍ଧାନ୍ତ ସ୍ଥିର ନ ଫଟପଡ଼ ହେଇଯିବ ସେଇଟା କ୍ରମସତାନ ନାହିଁ ଭଗବାନ କହୁଛନ୍ତି ତୁମର ଚିତ୍ତ ଶୁଦ୍ଧି ନାହିଁ ଭକ୍ତିରେ ଏଇଟା ଆମେ ଲଗଉଛେ ଆମେ ଯୋଉ ରାଗ ଭକ୍ତି କରୁଥିଲେ ମୁଁ ମୋର ରାତାରାତି ଯିବି କ'ଣ ଗୋଟେ ସ୍ୱରମାତ କରି କ'ଣ ଏଟା କ'ଣ କରିବ ଦିନ ରାତି ବସି ଜପ କରି ଏଟା କ୍ରମସତାନ ନାହିଁ ଚିତ୍ତ ଅଶୁଦ୍ଧି ତୁମର ଚିତ୍ତ ଅଶୁଦ୍ଧି ତୁମେ କେବେ ଖାଇବା ଛାଡ଼ିପାରିବି କହିଲେ ସେ ତୁମ ଭୋଗ ବାସନଟା ଭଲ ଖାଇବା ଛାଡ଼ିପାରିବି ଲୁଣ ପକା ମାନେ ଦେହ ଆଗରୁ ଯେ ଯୁଗୀ ଗୁଡା ଖାଆନ୍ତି ସେ ବାବା ଏଇଠି ପାଇ ବାବା ଅଛି ଏଠି ପାଖରେ ସେପଟେ ତାଙ୍କର ଗୋଟେ କ'ଣ ଥାଏ ସେ ତାର ଚେଲା ଗୋଟେ ଆସ୍ତା ମୁଁ ସେ କୁହେ ତା ସେ ତାଙ୍କର ଗୋଟେ ମାସ କ'ଣ ଖାଏ ତା ଲୁଣ ପକେଇଥାନ୍ତି ସେ ନା ତା ଆଶ୍ରମ ଲୁଣ ପକେଇ ଖାଇଛନ୍ତି ସେ ଖାଇ ତାଙ୍କ ଲୁଣ ପକେଇ ବାବା ତାଙ୍କ ଉପାସ ହୁଏ ତୁ ଉପାସ ହେଲେ ମରି ହବ ଚେଲା କିନ୍ତୁ ଶୁଣେ ବାବା ଚାରି ପାଞ୍ଚ ଦିନ ଉପାସ ନା କାହିଁକି ଉପାସ ନା ଚେଲା ନା କାହିଁ ଲୁଣ ପକେଇ ଖାଏ ନାଇଁ ସେ ଯୁଗ ଅଛି ଗାଧରି ବାବା ବୁଲିଲେଣି ମୋବାଇଲ ଧରିକି ବୁଲିଲେଣି ସ୍ମାର୍ଟ ମୋବାଇଲ ଧରିକି ତୁମେ କହିବ ଲୁଣ ଖାଅନି କି ଭୋଗ ଛାଡ଼ୁଛି ଅଶୁଦ୍ଧ ଶୀତ ନା ତାଙ୍କୁ ସେ ବର୍ଣ୍ଣାଶ୍ରମ କରାଗଲା ବର୍ଣ୍ଣାଶ୍ରମ ସିଷ୍ଟମରେ ଯାଅ ବ୍ରହ୍ମଚାରୀ ହେଲେ ତୁମେ ଅଶୁଦ୍ଧ ଶୀତ ସମସ୍ତେ ଆମେ ସେଇ ବ୍ୟାକଗ୍ରାଉଣ୍ଡରୁ ଆସିଛେ ନା ସମାଜରୁ ତ ଆସିଛେ ଶୀତ ପିତାମାତା କତିରୁ ଆସିଛେ ନା ଆମର ପିତାମାତା ଶୁଦ୍ଧ ବୈଷ୍ଣବ ଥିଲେ ଆମକୁ ଆମକୁ କ୍ରମଶ ଆଚାର୍ଯ୍ୟ ମାନେ ଯୋଉ ବନ୍ଧାରା ଦେଇଛନ୍ତି ତୁମେ ଏଟା ମାନିକି ଚାଲ କେତେ ଧର୍ମ ଲାଗିବ କ'ଣ ହବ ମୋର କ'ଣ କାହିଁକି ଚିନ୍ତା କରୁଛ ଗୋଟେ ଓଡ଼ିଆରେ ସେ କାମ ବୁଢ଼ୀ ମାମାନଙ୍କ ମଙ୍ଗଳ ଅଛି ମାନେ ନଦଘରୁ ମଙ୍ଗଳ କି ନଈଟା ତ ପାଣିଟା ପୁଅ ସେ ଲୁଗାପଟା ଦେଖିବୁ ସେ ନଈଟା ଦେଖିଲି ତାର ଲୁଗାପଟା ଖଡ଼ିସାରେ ପାଣିରେ ପଶିବ ଲୋକ ଚାଲ କରିବ ସେ ପାଣିରେ ପଶିବ ତାକୁ ଦେଖିବ ତା ଆଣ୍ଠୁଏ ପାଣି କି କ'ଣ ପାଣି ତା ଲୁଗା ଖୋଲିବ ଏ ବର୍ତ୍ତମାନ ସମସ୍ତେ ବୁଦ୍ଧି ଅଛି ସବୁ ଫାଷ୍ଟ କରିଦେବୁ ଏଟା ଯୋଗ ଫାଷ୍ଟ ହେଇଗଲା ଯଦି ଫାଷ୍ଟ ମୁଁ ଭକ୍ତି କରିକି ପଳେଇବି ନାଇଁ ଏଟା ହବନି ଏଟା ଚିତ୍ତ ଶୁଦ୍ଧି ଜିନିଷଟା ଅନନ୍ତ ଜନ୍ମର ବି ବିଷୟରେ ଭୋଗ ଭୋଗିକି ଆସେ କେତେ ଜନ୍ମର ସେଇ ତାର ନାରୀ ସଂଖ୍ୟାଟା କାରଣ ଏବେ ତୁମ ଗୋଟେ ସ୍ତ୍ରୀଟା ମାନବ ସ୍ତରରେ ଗୋଟେ ସ୍ତ୍ରୀର ସ୍ତ୍ରୀ ପୁରୁଷ ପୁରୁଷ ସ୍ତ୍ରୀ ତୁମେ ଆକର୍ଷଣ କରିବ ତୁମ ଅଲଗା ଜନ୍ମର ନାହିଁ ନା ମଧ୍ୟ ଅଲଗା ଜନ୍ମର ନାହିଁ କେତେ ଜନ୍ମର କେତେ କ'ଣ ଏ ସବୁଠୁ କାମି କିଏ ଜାଣିଛ ସବୁଠୁ କାମି ସେ ବାର ବାର ତ ଛାଡ଼ ବାର ତାର ବାରଠୁ ବି କାମି ଅଛନ୍ତି ଏ ବେଙ୍ଗ ଏ ଯୋଉ ବେଙ୍ଗ ଗୁଡା ବେଙ୍ଗ ଦେଖୁଛୁ ଏ ଯୋଉ କାଠ ବେଙ୍ଗ ଗୁଡା ସେମାନେ ସେ ତାଙ୍କୁ ଜନ୍ମ କରନ୍ତି ସେମାନେ ସେଗୁଡ଼ା ଘଣ୍ଟା ଘଣ୍ଟା ସେମାନେ ପଡ଼ି କରିବେ ଏଇଟା ସେମାନେ ଅତ୍ୟନ୍ତ କାମ ନାହାନ୍ତି ଜନ୍ମ ଦିଆ ସେଇ ଜନ୍ମ ବି ଆମର ଥିଲା ସେ ମନକର ସେଥିରେ ବୁଝିଲେ ନା କ'ଣ ଅନନ୍ତ ଜନ୍ମର କୁସଂସ୍କାର ହୃଦୟ ଭିତରେ ଅଛି ମହାପ୍ରଭୁଙ୍କର ତାକୁ କ'ଣ ସେ ନମ ମହା ରୂପଭୂଷଣ ନମ ମହାବଦାରେ ନେବୁ କହିଲେ ନା ଏ ବୈଦିକ ଧର୍ମକୁ ବୈଦିକ ଧର୍ମକୁ ପାଳନ କରିବା ପାଇଁ ଯେଉଁମାନେ ଅକ୍ଷମ ତାକୁ ଆଣି କୃଷ୍ଣ ପ୍ରେମ ଦେବାର ଯୋଜନା ମହାପ୍ରଭୁ ଶେଷ ଜିନିଷଟା ଦେଇଗଲେ ନା ମହାମନ୍ତ୍ର ଦେଇଗଲେ ନା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଯେଉଁମାନଙ୍କର ବୈଦିକ ଧର୍ମ ରୂପେ ମହାପ୍ରଭୁ ଦେଖିଲେ ନା କଳିଯୁଗରେ ବୈଦିକ ଧର୍ମ ଆମେ ପାଳନ କରିପାରିବେ ସିଧା ରୂପେ କନସେସନ ଦେଇକି ଅପରେଟ କରିବା ପାଇଁ ବାହାଟା ଦେଇଦେଲେ ତାକୁ ଯଦି ଜୀବନ କରି ତାକୁ କଣ କରା ଏଇଟା ଅକର୍ମ କହିବା ତାକୁ ପଡ଼ିଯାଏ ଲେଖିଲେ ନାହିଁ କ୍ରମସୋପାନ କ୍ରମସୋପାନ ନ୍ୟାୟ ଜ୍ଞାନ ଉତ୍ପାଦକ କ୍ରମସୋପାନରେ ତୁମେ ଗଲେ ଜ୍ଞାନ ଉତ୍ପାଦକ ମାନେ ଅର୍ଜୁନ ପାଇବା ତୁମେ ଯୋଉ ସନ୍ନ୍ୟାସୀ ତୁମେ ଜ୍ଞାନ ପ୍ରାପ୍ତ ହେଇଗଲେ ହବ ଯୁଦ୍ଧ କର ମୋ ପାଇଁ ଯୁଦ୍ଧ କର ଶାସ୍ତ୍ର ନିୟମ ହିସାବରେ ଯୁଦ୍ଧ କର ଏବଂ ନିଷ୍କାମ ଭାବରେ କର୍ମ କର ତୁମର ଜ୍ଞାନ ଉତ୍ପତ୍ତି ହବ ଏଇଟା କର୍ମ ଯୋଗଟା ଚାଲିଛି ବର୍ତ୍ତମାନ ଏଇଟା ଆଉ କର୍ମ ଯୋଗ ହଉଛି ନିଷ୍କାମ କର୍ମ ଯୋଗ ହଉଛି ଭକ୍ତିର ସୋପାନ ପ୍ରଥମ ଫାଉଣ୍ଡେସନ ଯୋଗ କର୍ମ ତ୍ୟାଗ ମଳିନ ହୃଦୟ ଜ୍ଞାନ ମଳିନେ ହୃଦି ଜ୍ଞାନ ଅପ୍ରକାଶ ଉତ୍ସୁକ ମାତ୍ରାରେ ତୁମର ଉତ୍ସାହରେ ସିଏ ଏମିତି ବାବାଜୀ ହେଲା ମୁଁ ବାବାଜୀ ଉତ୍ସାହ ବଶତ ତୁମେ ଗୋଟେ କିଛି କରିଦେବ କର୍ମ ତ୍ୟାଗ କରିବେ ବାବାଜୀ କଥା କହୁନି କର୍ମ ତ୍ୟାଗ କରିବା କଥା କହୁଛି ଉତ୍ସୁକ ବଶତ କର୍ମ ତ୍ୟାଗ ମଳିନ ହୃଦୟ ମଳିନ ହୃଦୟ ଜ୍ଞାନ କେମିତି ପ୍ରକାଶ ଜ୍ଞାନ ପ୍ରକାଶ ହବ ସେଥିରେ ସାଧାରଣ ଲୋକ ଗୁଡାକ ସବୁ ବାବାଜୀ କାହିଁକି କ୍ରିଟିସାଇଜ୍ କରୁଛୁ ସାଧାରଣ ଲୋକମାନେ କ୍ରିଟିସାଇଜ୍ କରେ ବାବାଜୀ କଣ କଥା କହୁଛୁ ଏମିତି କଣ କରୁଛ ହୃଦୟଟା ସେମାନେ କଣ କି ସେମାନେ ମଧୁରଂଶ କରୁଛନ୍ତି ତାଙ୍କ ଦେଖେ ତାଙ୍କର ବଚନର ସଂସ୍କାର ଭିତରେ ତାଙ୍କର ସେଗୁଡ଼ା କାମ କରୁଥିଲେ ମୁକ୍ତତା ନୁହନ୍ତି କିନ୍ତୁ ଯୋଉ ସଂସ୍କାର ସେ ଦେଖେଇ ଦେଉଛନ୍ତି ସମାଜକୁ ବା ତାଙ୍କର ଗୋଟେ ସ୍ୱାଭାବିକ ଅଛି ଏମିତି କର୍ମ ଲୋକମାନେ ସବୁ ଖରାପ କାହିଁକି ନା ସେମାନେ ଯୋଉ ତାଙ୍କ କର୍ମ ଗୁଡା କରୁଛନ୍ତି ନା କର୍ମରେ କଣ ହୁଏ କର୍ମ ହଉଛି ଗୋଟେ ସ୍ୱତ ବୈରାଗ୍ୟ ତିଆରି କରେ ସଂସାର କର୍ମ ତ କେହି ସୁଖରେ କରନ୍ତିନି ନା ବହୁତ କଷ୍ଟ ବହୁତ କଷ୍ଟ ମାୟା ବହୁତ ପ୍ରହାର କରେ ବହୁତ ଜିନିଷ ସ୍ୱାଭାବିକ ସେମାନେ ନମ୍ର ହେଇଯାଏ ଆଉ ଇଏ ଯୋଉ କର୍ମ କରିକି ଚିତ୍ତଶୁଦ୍ଧି କରିଥାନ୍ତି ଏ କଣ କଲା ଇଏ ତାର ଲୋଡ୍ କିଛି ନେଲା ବଳଦରେ ତୁମେ କିଛି ଲୋଡ୍ ଦବନି ସେ କିଛି ହଳ କରିବେନି କିଛି ଖାଇ ପିଇକି ସେ ବଦମାସ କରିକି ଇଏ କରିବେ ଯେଉଁମାନେ କର୍ମ ତ୍ୟାଗ କରନ୍ତି ସେଗୁଡ଼ା ସବୁ ବେଶୀ ହଇରାଣ ଆମର ଏଠି କଣ ଭକ୍ତି ଯୁଗରେ ଆମର ଯୋଉ ଗୌଡ଼ ସଂସ୍କୃତିରେ କର୍ମ ତ୍ୟାଗର ପ୍ରଶ୍ନ ନାହିଁ ତ ସବୁବେଳେ ପ୍ରବୈଷ୍ଣ ପାଇଁ ଆଉ ରୂପ ସମାଧାନ ଭଜନ ମାନଥିଲେ ତାଙ୍କ ମହାପ୍ରଭୁ ଟାସ୍ ଦେଇଦେଲେ ନା ଆଉ ଭକ୍ତି ଶାସ୍ତ୍ର ରଖି ବିଗ୍ରହ ଲୋକଦୀର୍ଥ ଉଦ୍ଧାର କରିବ ବିଗ୍ରହ ପ୍ରକାଶ କରିବ ବୈଷ୍ଣବଚାର ଲେଖି ସବୁବେଳେ ଦାୟିତ୍ୱ ରହିବାକୁ ପଡେ ତୁମକୁ ଆଉ ମଣିଷ ବଦଳିବାକୁ କିଛି ଲୋଡ୍ ରହିବାକୁ ଚାହେଁ ଖାଲି ଭୋଗ କରିବାକୁ ବର୍ତ୍ତମାନ ପୂର୍ବ ଛିଡ଼ା କହୁଛୁ ବଦଳିବା ଗୋଟେ ସ୍ୱଭାବ ହେଲା ସେ କିଛି ଦାୟିତ୍ୱ ନ କରେ ଭୋଗ କରିବ ସେ ବିବାହ ହେବି ଭୋଗ କରିବ ସ୍ତ୍ରୀ ଦାୟିତ୍ୱ ଥିବେ ପିଲା ହବ ପିଲାର ଅସୁବିଧା ଗର୍ଭଶିଶୁ ଲୋକଙ୍କ ପିଲା ଦରକାର ଭୋଗ କରିବ ଏଇଟା କହୁଛୁ ବଦଳିବାର କାମ ହେଲା ସେ କିଛି ଦାୟିତ୍ୱ ରହିବାକୁ ଚାହେଁ ଭୋଗଟା ଚାହେଁ ଭକ୍ତି ସେଭଳିଆ ଭକ୍ତି ପଳେଇଲା ଲୋକ କଣ କହିବେ ଏଠି ମୁଁ ଦାୟିତ୍ୱ କିଛି ନେବି ଖାଇବି ଆରାମସେ ଭଜନ କରିବି ଭଜନଟା ମାନବ ଦାୟିତ୍ୱ ଭଜନର ଅର୍ଥ ହଉଛି ଭକ୍ତିର ଅର୍ଥ ହଉଛି ତୁମକୁ କିଛି ରେସ୍ପନ୍ସିବୁଲ ନେବାକୁ ପଡିବ କାରଣ ରେସ୍ପନ୍ସିବୁଲ ନ ନେଲେ ତୁମେ ହମ୍ବଲ ହେଇପାରିବ ଆଉ ତୁମେ ଚ୍ୟାଲେଞ୍ଜେସ୍ ଫେସ୍ ନେଇପାରିବ ଚ୍ୟାଲେଞ୍ଜେସ୍ ଗୁଡା ଫେସ୍ କରିବ ଆମେ ସବୁ ଆମ ଅନୁଭବ ଗୁଡା କହୁଛୁ ଆଉ ଆମେ ମ୍ୟାନେଜମେଣ୍ଟ କିଛି ନଥିଲୁ ପ୍ରଚାର ଆମ ପଦ କଥା ହେଇପାରିବେ ନକଲେଟ୍ କରିପାରନ୍ତୁ କଣ ଶୁଣ ଆମେ କେବେ ତା ସାଙ୍ଗରେ ଲଢେଇ କରିଦେବୁ ଧୈର୍ଯ୍ୟ ଶକ୍ତି ରହିବେ ଆଉ କି ଦାୟିତ୍ୱ ନେଇ ଏତେ କଥା ଶୁଣିଲା ମୁଣ୍ଡ ଘର ଖରାପ ହେଇଯିବ କିନ୍ତୁ ଯେତେ ଦାୟିତ୍ୱ ହବ ତ କଣ ହବ ସବୁ କଥାଟା ବାଧ୍ୟ ହେଇଥିବ ସହିବା ବାଧ୍ୟ ହବ ବାଧ୍ୟ ହବ ଆମେ ତ ପ୍ରାର୍ଥନା ବି କରିବୁ ଦାୟିତ୍ୱ ନହେଲେ ହବନି ଗୁରୁଦେବ ସେଟା କୁହନ୍ତି ଆମେ ତ ବୁଝିପାରୁନୁ ତୃପ୍ତ ହବ ଏମିତି ଜିନିଷ ଆଉ ଗୁରୁଦେବ ସାହେବ ଯେହେତୁ ଗୁରୁକୃଷ୍ଣ ପାଇଁ ଦାୟିତ୍ୱ ହବ ତାକୁ ସେତିକି କୃପା ମିଳେ କାହିଁକି ତୁ ଦାୟିତ୍ୱ ନେଲ ମାନେ ପଡ଼ିଲ ଘୋଡ଼ାରେ ହରଡ଼ ଘୋଡ଼ା ଗୋଟେ କୁହନ୍ତି ହରଡ଼ ଘୋଡ଼ାରେ ଦେଖ କାରଣ ସେବା ଛାଡ଼ିଲେ ଗୁରୁ ଅପ୍ରସନ୍ନ ହେବେ କାରଣ ସେବା କଲେ କୃଷ୍ଣ ସନ୍ତୁଷ୍ଟ କରିବା କୃଷ୍ଣ ତୁମେ କଣ ବାଧ୍ୟ ହେଇକି ହମ୍ପୁଲ ହବ ବାଧ୍ୟ ହେଇକି ଜେଣ୍ଟୁଲ ହବ ଭଗବାନଙ୍କୁ ପ୍ରାର୍ଥନା କରିବ ରେସ୍ପନ୍ସିବିଲ ତୁମକୁ ନେବାକୁ ପଡିବ ଘର ଘରେ ଦେଲେ ବିବାହିତ କାହାର ଦାୟିତ୍ୱ ନେଇଥାନ୍ତ ସ୍ତ୍ରୀ ପିଲା ଛୁଆ ସମସ୍ତଙ୍କୁ ଦାୟିତ୍ୱ ନେଇଥାନ୍ତ ଏଣେ ମୁଠୁ ଆସିକି ବସିବୁ କିନ୍ତୁ ମନ୍ଦିରକୁ ମଣିଷ ଆଣିଲେ ସେ ହଜି କଣ ମୁଁ ଆଉ କିଛି କର୍ମ କରିବି ଏଇଟା କଣ ଫ୍ୟାକ୍ଟ୍ରି ଏପଟେ ପଇସା ଆସୁଛି ଯେ ତୁମେ ବସି ଖାଇବେନି ତୁମେ ହବ ତୁମେ ବହୁତ କିଛି କରିଛନ୍ତି ଏତିକି ମନେ ରଖ ତୁମେ ସାଗରି ହେଇଛ ତୁମକୁ ଭଗବାନଙ୍କ ସୁରକ୍ଷାର ଅଛି ପ୍ରଭୁଙ୍କ ସୁରକ୍ଷାର ଅଛି ତୁମେ ତା ତା ଉପକାର ଦେଇପାରିବ ମାୟା ତୁମକୁ ଗୋଡ଼େଇ ଗୋଡ଼େଇ ଖାଇଥାନ୍ତା କରିବ କଣ କର ଉତ୍ସୁକ ଅବସାଦ କର୍ମ ତ୍ୟାଗ ବିଲକୁଲ ଭଲ ନୁହେଁ କ୍ରମସୋପାନ ନ୍ୟାୟରେ ତୁମକୁ ଯିବାକୁ ପଡିବ ସେ କହୁଛନ୍ତି ଆଉ ତୁମ ଜ୍ଞାନ ହୃଦୟ ତୁମର ରହିଛି ବଳିନତା ରହିଛି ଉତ୍ସୁକ ବର୍ଷ ତୁମେ କର୍ମ ତ୍ୟାଗ କରିଦେଲେ କଣଟା ହବ? ଜ୍ଞାନ ପ୍ରକାଶ ହବ ଚିନ୍ତା ଲେଖେ କିଞ୍ଚ ଅକର୍ମଣ କିଞ୍ଚ ଅକର୍ମ ଅକର୍ମଣ ସନ୍ୟାସ୍ୟ ସର୍ବକର୍ମା ସର୍ବକର୍ମଣସ୍ତବ ଶରୀର ଯାତ୍ରା ନିର୍ବାହ ହି ନ ସିଦ୍ଧତେ। ଦେଖ ଯେ ତୁମେ ଯଦି ଅକର୍ମ ବା ସନ୍ୟାସ ସର୍ବକର୍ମ ସହ ତୁମର ଶରୀର ଯାତ୍ରା ମଧ୍ୟ ତୁମେ ଯଦି ଉତ୍ସୁକ ବର୍ଷ ଛାଡ଼ ତୁ ତୁ ଶରୀର ଯାତ୍ରା ତିଆରି କରିପାରିବ। କଲେ ଲୋକ କହିଦେଉଛି କହିଲି ଯେ ଭକ୍ତ ମୋତେ ପାଞ୍ଚ ପଇସା ମୋ କଥା ନାହିଁ, ମୁଁ ତ ଏମିତି ଅସୁବିଧା ରହିଛି, ମୋତେ କିଏ ପଚାରୁନାହାନ୍ତି, ଏଇଟା କ'ଣ ଏଇ ଭାବନା ଗୁଡା କ'ଣ କାହିଁକି ଗଲା? ତୁମେ ଠିକ୍ ସେ ସେବା ତୁ ସେବକ ହବ ତୁମକୁ ଅଭାବ ପଡ଼ିବ, ତୁ ଭଗବାନଙ୍କ ସେବା କଲେ ତୁମର ଅଭାବ ପଡ଼ିବ, ଏସବୁ ବେକାର କଥା। କୌଣସି ସେବାରେ କେବେ ଅଭାବ ତାକୁ ଭଗବାନ ଦେବେ ନହେଲେ ଭକ୍ତ ଦେବେ। ତେଣୁ ତୁମେ ଏବେ ଭଗବାନଙ୍କ ସେବା କରୁଛ ସେ ପରମାତ୍ମା ଉପରେ ହୃଦୟ ଭିତରେ ନାହାନ୍ତି, କାହିଁକି ସାହାଯ୍ୟ ଦେବେ? ଏସବୁ ବେକାର, ଏସବୁ ବେକାର ପଡ଼ ମୁଣ୍ଡ ଉପରେ ଦୋଷ ଦିଆଯାଏ। ଯୋଉଟା ଉତ୍ସୁକ ବର୍ଷ କର୍ମ ଏଠି ଭକ୍ତି କଥା ପଡ଼ିଛି ବାହାରେ ତୁ ଦେଖ ଯୋଉମାନେ ସବୁ ଭଗବାନ ଛାଡ଼ି ପଡ଼ୁଛନ୍ତି ନାଇଁ ବୁଲୁଛୁ ସେଭଳିଆ ବୁଲିଆ 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 ଭିକ୍ଷା ମାଗିବେ ସେଠି ଭିକ୍ଷା ମାଗିବେ ଚଳିବା ବହୁତ କଷ୍ଟ, ସଂସାର ଚଳିବାଟା ତାଙ୍କୁ ତୁ କର୍ମ ତ୍ୟାଗ କରିଗଲୁ ନା, ଆଉ ସେଠି କ'ଣ ଭାବୁଛ ମୁଁ ଆରାମସେ ବଞ୍ଚିବି, ଆରାମସେ ଗୋଟେ ବଞ୍ଚିବା କାମ ନୁହେଁ ଏଇଟା। ପ୍ରବତ କାଲି ଶୁଣୁଛ ନା ଓଡ଼ିଆରେ ପ୍ରବତ କହୁଥିଲେ ସେ କଥା, ଅନ୍ୟର ପରିଶ୍ରମ ଭୌତିକ କାମନାକୁ ବିଶୁଦ୍ଧ ନ କରି ବ୍ୟକ୍ତି କଦାପି ଲୋକ ଦେଖାଣିଆ ସନ୍ୟାସ ହୋଇ କର୍ମତ୍ୟାଗ କରି ଅନ୍ୟର ପରିଶ୍ରମ ଲବ୍ଧ ଧନରେ ବଞ୍ଚିବାକୁ ଚେଷ୍ଟା କରିବା ଉଚିତ। ଆମେ ଚାହିଁଲେ ମାଗି ନେଇ ଆସିବା ଠାକୁର ପାଇଁ ଡୋନେସନ ଦେବେ, ଡୋନେସନ ମାଗୁଛ କାହା ପାଇଁ ମାଗୁଛ? ମୋ ପାଇଁ ଡୋନେସନ ଦେବା ମାଗୁଛ? ଭଗବାନ ପାଇଁ ମାଗୁଛ? ତୁମେ ଭଗବାନ ପାଇଁ ମାଗୁଛ ସେ ଡୋନେସନଟା ଭଗବାନଙ୍କ, ତୁମେ ଲୋକ ଲୋକଙ୍କ ଧନରେ ବଞ୍ଚିବାକୁ ଚେଷ୍ଟା କରନି, ଗାଡ଼ି ଘୋଡ଼ା ମୁଁ ମୋର ସମଗ୍ର ଲୋକଙ୍କ ଧନରେ ବଞ୍ଚି ତୋର ଭଜନ ହବନି। କେହି ବି ଯଦି ଧନକୁ ଅପବ୍ୟବହାର କରୁଛି ସବୁ ମନରେ ଈଶାଭାଷ୍ୟ ସବୁ କୃଷ୍ଣଙ୍କ ଧନ, ତୁମେ କମଉଛ ବୋଲି ତୁମର ନୁହେଁ, ତୁମେ କଲେକ୍ସନ କରୁଛ ବୋଲି ତୁମର ନୁହେଁ, କିମ୍ବା କୌଣସି ଗୃହସ୍ଥ ସେ ଯେ କମଉଛ ବୋଲି ଏଇଟା ତାର ନୁହେଁ, ସବୁ କାହାର ଈଶ୍ୱରଙ୍କର। ଯତ୍ କିଞ୍ଚିତ ଜଗତ ଆଜତ ତେନ ତେତେନ ଭୁଞ୍ଜିତ ଯାହା ତୁମ ସାଂସାରିକ ସେଠି ତୁମେ ଭୋଗ କରିବ ଅଧିକ ଦେଖିବି, ସେଟା ସେଇ କୃଷ୍ଣଟା ପରମାଶ୍ରମ ଗୃହସ୍ଥ ପାଇଁ ଆପ୍ଲିକେବୁଲ, ସନ୍ୟାସ ପାଇଁ ଆପ୍ଲିକେବୁଲ। ସନ୍ୟାସ କରିବାରେ ମୁଁ ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରୁଛି, ମୁଁ ମୋର ଯାହା ୟୁଜ୍ କରିପାରିବି ନା? ତୁମକୁ ଦେଇନାହାନ୍ତି କି? ଜଣେ ସନ୍ୟାସୀ ଜଣେ ଲୋକ କାହିଁକି ଦେଉଛି ବିଶ୍ୱାସ କରି ମୋ ଧନଟା କି ଭଗବାନ କାମରେ ଲଗେଇବ, ପ୍ରଭୁଙ୍କ କାମରେ ଲଗେଇବ, ଭକ୍ତ ଭଗବାନଙ୍କ ସେବା ନେବ, ଧନର ବ୍ୟବହାର ଜାଣିନି ମୋର ମଙ୍ଗଳ ହବ, ସିଏ ତାକୁ ତାକୁ ଏନ୍ଜୟ କରିବ। ପାଞ୍ଚ ପଇସା ଯଦି ତୁମେ ଭଗବାନଙ୍କର ନଷ୍ଟ କଲ ମନରେ ତା ତୁମ ଭଜନ ହବ, ଭଜନଟା ଏତେ ସୁକ୍ଷ୍ମ ଭଗବାନ ଅସନ୍ତୁଷ୍ଟ ହେବେ, ଗୋଟେ ଜୀବ ଖଟିକି ରହୁଛି ତା ପଇସା ଆଣି ଯେକୌଣସି ଭାବରେ ପଇସାଟା ଡୋନେସନ ମିଳିଲେ ତୁମକୁ ଉଡ଼େଇ ଫୋପାଡ଼ ଦେବ, କୋଡ଼ ରୋଷେଇ କରିବା ଫୋପାଡ଼ ଦେବ, ତୁମେ କ'ଣ କାମ କରିବ ନଷ୍ଟ ହେଇଗଲ ଦେଖିବନି, ତୁମର ପଇସା ନାହିଁ ଭେଟ ଭଗବାନଙ୍କ ତୁମେ ନଷ୍ଟ କରିପାରିବ, ଆଖିରେ ତ ବନିଶ ହବ ଦଣ୍ଡ ପାଇବ, ସବୁ ଭଗବାନ କରିବା ଜିନିଷ ନା, ତୁମର ନିଜର କିଛି ନାହିଁ କିଏ କମେଇନି, ତା ଦ୍ୱାରା ଭଗବାନଙ୍କ ସେବା କର, ଅନ୍ଧକାର କର, ତୁମେ ନଷ୍ଟ କରିପାରିବ। ଦେହ ଯଦି ତୁମେ ଉତ୍ସୁକ ଅବସର ତୁମର ତ ଉତ୍ସୁକ ଅବସର ଯଦି ତୁମେ କର୍ମଟା ତ୍ୟାଗ କଲ ତୁମର ଦୁଇଟା ଲସ୍ ହେଲା, ଜ୍ଞାନ ତ ଲାଭ ହବନି ବଳିନଚିତ ହେତୁ, ଏବଂ ଦ୍ୱିତୀୟ କ'ଣ କହିଲେ ସ୍ୱରଯାତ୍ରା ଏଠି ବୁଝିପାରିବି କଦଳ ତୁମେ ଏଣ୍ଟା ଆଉ ପଇସା ନାହିଁ ପରେ କିଏ ପଚାରୁନା ବୁଝି କର୍ମ ତ୍ୟାଗ କର, ଯିଏ ଠିକ ଠିକ କର୍ମ କରି ଦେଖ ଗୋଟେ ଠିକ ଲେବର୍ର କେବେ ଅଭାବ ନାହିଁ, ତାକୁ ଲୋକ ଡାକିକି ମାଲିକି କହିଦେବ ତୁ ଆସିବୁନି, ମାଲିକ ତାକୁ ରଖିଦିଅନ୍ତି ବାର ମାସରେ ରଖିଦିଅନ୍ତୁ ତ ଠିକ ଲେବର ରଖିଦିଅନ୍ତି ତାର ଅଭାବ ଥିବ, ଆଜି ଠକା ଲେବର ସବୁବେଳେ ଯାଇ ଠିଆ ହେବ ସେମିତି ଗାନ୍ଧୀ ମାର୍କେଟରେ ଠିଆ ହେବ ଝୁଡ଼ି ପଣ୍ଡାରେ ଠିଆ ହେବ, କେଉଁଦିନ ଯେଉଁଦିନ ଗୋଟେ ଲୋକ କତି ଗଲା ସେ ଲୋକ ଜାଣିପାରିଲା ଏଇଟା ଠକଡ଼ା ଆଉ ଡାକିବ, ଆଜି ଭଲ ଲେବର ତା ଫୋନ ନମ୍ବର ରଖିଦେଇ ତାଙ୍କର କାମ ଆସିବ। ବାହାର ଦୁନିଆରେ ବି ଦେଖ ସଚ୍ଚା ଅଫିସର ସଚ୍ଚା ଲେବର ଯେ ସଚ୍ଚା ଲୋକ ତା କେବେ ଆସି ଭକ୍ତି ଦୁନିଆ ତୁମେ ଦେଖ ତୁମେ ଠିକ ସେ ଭଗବାନ ସେବା କରିବ ତୁମେ ନିଜ ହବ, ଯିଏ ଆରାମ ଖୋଜୁଛି ଠାକୁରଙ୍କ ନାଁରେ ମୁଁ ଏଠି ଏତେ ସମୟ କରିବି ମୁଁ ଭଜନ କରିବି, ସେ ଭଜନ କରୁନି ଦେହ ଶୁଦ୍ଧ କରିବ, ବଦ ଯୋଉଟା କି ଭଜନ କରିବ, ଚିତ୍ତ ଅଶୁଦ୍ଧ ବ୍ୟକ୍ତିର ଭଜନ କିଛି ହବ ସେଦିନ ତାକୁ ଏ ଜିନିଷ ଡକା ହେଇ ସେବାଟା କର, ଦୁଇଟା କଠିନ ତୁମେ ଚାଲିବା ଦରକାର, ତୁମ ଉପରେ ଦାୟିତ୍ୱ ରହିବା ଦରକାର, ଦାୟିତ୍ୱରେ ତୁମେ ହମ୍ବଲ ହବ ଆଉ ତୁମର ଯୋଉ ରଜଗୁଣଟା ଅଛି ସେ ରଜଗୁଣଟା ଭଗବାନ ସେବାରେ ଲାଗେ, ତା ଦ୍ୱାରା ତୁମେ କିଛି କରୁଣା ପ୍ରାପ୍ତ ହବ। ଖାଲି ବସି ତୁମେ କିଛି କରିପାରିବେ, ଏଇଟା ପସିବୁଲ ନୁହେଁ କାଲି କଥା। ଯାବତ୍ ସାଧନ ପ୍ରତି ଦେହଧାରଣ ଆବଶ୍ୟକ ପଦାର୍ଥ ଜ୍ଞାନୀ ଭିକ୍ଷାଟନାଦି କର୍ମ ଅନୁଷ୍ଠିତ। ଯାବତ୍ ସାଧନ ବୃତ୍ତି ଦେହ ଧାରଣ ଆବଶ୍ୟକ ତଦ ଅର୍ଥ ଜ୍ଞାନୀ ଭିକ୍ଷାଟନାଦି କର୍ମ ଅନୁଷ୍ଠିତ ଅନୁଷ୍ଠିତ। ପୁଣି ଯେ ଜ୍ଞାନୀ ଲୋକ ସେ କର୍ମ ତ୍ୟାଗ କରିଦେଲା, ସେ ପୁଣି ଏମିତି ନାହିଁ ପୁରା ବେଶୀ ବେଶୀ କରିକି ସେ ତାର ପୁରା କହିବ ଭୋଗ କରିକି ରହିବେ ନାହିଁ। ଭିକ୍ଷା କରିବ କେମିତି? ଯାବତ୍ ସାଧନ ପ୍ରତି ସାଧନର ପୂରଣ ପାଇଁ ଯେ ଦେହ ଦେହଟା ଦରକାର, ସାଧନଟା କେମିତି ହବ? ଦେହ ପାଇଁ ଦେହ ଦ୍ୱାରା ସାଧନ ହବ, ଦେହର ପାଇଁ କିଛି ଆବଶ୍ୟକତା ରହିଛି। ତେଣୁ ସାଧନର ପୂର୍ତ୍ତି ପାଇଁ ଦେହର ଯାହା ଦରକାର, ଦେହ ରକ୍ଷା ପାଇଁ ନୁହେଁ, ଦେହକୁ ସୁସ୍ଥ ରଖିବା ପାଇଁ ନୁହେଁ, ସାଧନର ପୂର୍ତ୍ତି କରିବା ପାଇଁ। କାରଣ ଆଚାର୍ଯ୍ୟ ଜଣଙ୍କ ଟୀକା ନା ଗୋଟେ ଗୋଟେ ଶବ୍ଦଟାକୁ ମୁଁ ତ କହିପାରିବି, ତତ୍ତ୍ୱର ପଳେଇବି ମୁଁ ତତ୍ତ୍ୱର ସ୍ୱଭାବ ଆଉ ଗୋଟେ ଗୋଟେ ଧରା ବହୁତ କଥା ବାହାରିବ। ସାଧନ ପୂର୍ତ୍ତି ନିମିତ୍ତ ଶରୀରର ଭିକ୍ଷା ଶରୀର ଭିକ୍ଷା କରିବାକୁ ପଡିବ। ଭିକ୍ଷାଟା କଣ ହବ ନା ଶରୀର ପୋଷଣ, ଆମର ଭୋଜନଟା କଣ ଦରକାର, ପ୍ରସାଦଟା କଣ ଦରକାର, ସାଧନ ପୂର୍ତ୍ତି ନିମିତ୍ତ ଭଗବାନଙ୍କ ସେବା ନିମିତ୍ତ ଦେହଟାକୁ ଫିଟ୍ ରଖିବା ଉଚିତ ପାଇଁ ନୁହେଁ। ଦେହଟା କେତେବେଳେ ଫିଟ୍ ରହିବନି, କାରଣ ଏଟା କର୍ମ ହିସାବରେ ମିଳିଛି, ଜଣେ ନଷ୍ଟ ହବ। ତୁମେ କେତେ ଭଲ ଦାୟିତ୍ୱ ନେଲେ ବି ଯଦି ଭଲ ଦାୟିତ୍ୱ ନେଇକି ଶରୀରଟାକୁ ସମସ୍ତେ ସୁସ୍ଥ ରଖିପାରନ୍ତେ, ତା ଡକ୍ଟର ମାନେ କାଇଁ ମରନ୍ତେ? ଡକ୍ଟର ମାନେ ସବୁଠୁ ସୁସ୍ଥ ରହିଥାନ୍ତି, ସେ ସବୁ ଜାଣିଛେ କେମିତି ଶରୀରଟା କର୍ମ ହିସାବରେ ମିଳିଛି, ତାକୁ ଯୋଉଟା ନଷ୍ଟ ହବ କିନ୍ତୁ ତୁମେ ନିଜେ ନଷ୍ଟ କରନି, ତୁମେ ତାର ଯେତିକି ଆବଶ୍ୟକ ସେତିକି ଦାୟିତ୍ୱ ନିଅ। ଆମର କଣ ସାଧନ ବୃତ୍ତି ପାଇଁ ହିଁ ଆମେ ସରୁଛେ ପାଇଁ ସେ ଲେଖିଲେ ଯେ ଜ୍ଞାନୀ ଯାବତ୍ ସାଧନ ବୃତ୍ତି ଦେହ ଧାରଣ ଆବଶ୍ୟକ ଦେହ ଧାରଣସ୍ୟ ଆବଶ୍ୟକତ୍ଵ ତଦର୍ଥମ ଜ୍ଞାନୀ ଭିକ୍ଷାଟନାଦି କର୍ମ ଅନୁଷ୍ଠିତ ଅନୁଷ୍ଠିତ। ତେଣୁ ଜ୍ଞାନୀ ଲୋକ ତାର ସାଧନ ବୃତ୍ତି ନିମିତ୍ତ ଦେହ ଧାରଣାର ଦେହକୁ ରକ୍ଷା କରିବା ପାଇଁ ଯାହା ଭିକ୍ଷା ଦରକାର ସେତିକି ସେ କରିବ। ତତ୍ର କ୍ଷେତ୍ରୀୟ ତବ ଅନୁଚିତ, ତୁମେ ଭିକ୍ଷା ମାଗି ପାରିବନି। ତୁମେ ଅର୍ଜୁନ ଖାଲି ଆମେ ଶୁଣିଲେ କଣ ଅର୍ଜୁନ ଭିକ୍ଷା କଣ ହେଇଯିବ, କଣ କରିବ କେମିତି ଭିକ୍ଷା ମାଗ? କ୍ଷେତ୍ରୀୟ ସେ ଅନୁଚିତ, ତୁମେ କ୍ଷେତ୍ରୀୟ ତୁମେ କରିପାରିବନି। କ୍ଷେତ୍ରୀୟ ଗୁଣ କଣ? ଦାନ ଈଶ୍ୱର ଭାବଜ କ୍ଷେତ୍ର କର୍ମ ସ୍ୱଭାବଜ, ଏଟା ସ୍ୱାଭାବିକ କର୍ମ ତାର, ସେ ଦାନ କରିବ ଈଶ୍ୱର ଭାବ କମାଣ୍ଡିଂ ନେଚର ଶାସନ କରି ସମସ୍ତେ ଶୁଦ୍ଧ କରିବ, ଭଲ ନ ରହିଲେ ଭକ୍ତି ହବନି ବା ଶୁଦ୍ଧ ଶୋଧନ ହବନି। ତୁମେ ଦାନ ଦବା ଲୋକ ଭିକ୍ଷା କଣ ମାଗିବ? ଭଗବାନ ବିପ୍ରଦେବ ଦେଶରେ କହୁଛୁ ଦେଖ ତୁମେ କେତେ ଭୁଲ କରୁଛ, ତୁମେ ଉତ୍ସୁକ ସନ୍ନ୍ୟାସୀ ନେଇଯିବ, ତମେ ଭିକ୍ଷା କରିବ ଭିକ୍ଷା କରିବ, ତୁମେ ଦାନ କରିବା ଲୋକ ତୁମର ତୁମ ଯୋଗ୍ୟତା ଅଛି, ସେ ସିଏ ତୁମେ ସେ କହୁଛୁ। କାହିଁକିନା ତୁମର ହୃଦୟ ଶୁଦ୍ଧି ହବନି, କାହିଁକି ରଜଗୁଣ ଅଛି, ଜ୍ଞାନ ଲାଭ ହବନି, ବାଟରେ ବୁଝିପାରିବନି। କାରଣ ଯିଏ ଦେଖିବେ ଇଏ ଅର୍ଜୁନ ଭିକ୍ଷା ମାଗିବା ଅଛି, କହିଲେ କିଏ ଅର୍ଜୁନଟା କଣ ଭିକ୍ଷା ଦେଇ ଦିଅନି, କିଏ ଦେବେ କିଏ ଦେବେ ସେ କଥା କହୁଛି। ତବ କ୍ଷେତ୍ରୀୟ ତବ ଅନୁଚିତ ତସ୍ମାତ୍ ସୋହବି ବିହିତ ଯୁଦ୍ଧ ପ୍ରଜାପାଳନାଦି କର୍ମଣାମ ଶୁକ୍ଳାନିମିତାନି ଉପାର୍ଯ୍ୟ ତେଇ ବିଢ ଦେହଯାତ୍ରା ସ୍ୱାତ୍ମ ଅନୁସନ୍ଧେ ଅନୁସନ୍ଧେଇ ଇତି। ତସ୍ମାତ୍ ସ୍ୱବିହିତ ଯୁଦ୍ଧ, ତେଣୁ ତୁମର ବିହିତ ହେଲା କ୍ଷେତ୍ରୀୟ ହେତୁ ଯୁଦ୍ଧ ଆଉ କଣ ପ୍ରଜାପାଳନାଦି କର୍ମ, ଯୁଦ୍ଧ କରିବ ଆଉ ପ୍ରଜାପାଳନ କର୍ମ ନିଷ୍କାମ ଭାବରେ କରିବ ଆଉ ଶାସ୍ତ୍ର ଅନୁମୋଦିତ ସବୁବେଳେ ଥିଲା, କର୍ମରେ ଦୁଇଟା ଜିନିଷ ଲାଗିବ ସବୁବେଳେ ନିଷ୍କାମ ଶାସ୍ତ୍ର ଅନୁମୋଦିତ। ଆଚ୍ଛା ଆଉ ଚଳିବ କେମିତି ବର୍ତ୍ତମାନ ଭିକ୍ଷା ମାଗିବା ପାଇଁ ଚଳୁଛ କହିଲେ ନାହିଁ ସେତେବେଳେ ଚଳିପାରିବେନି। ଶୁକ୍ଳାଣି ଗୀତାଣି ଉପାର୍ଯ୍ୟ, ଗୋଟେ ଶୁକ୍ଳ ଗୋଟେ ଅଶୁକ୍ଳ ବିତ୍ତ, ଭଗବାନ ଏକାଦଶ ସ୍କନ୍ଦରେ ଉଦ୍ଧବ କହିଛନ୍ତି ଅଶୁକ୍ଳ ବିତ୍ତ ମାନେ ଯୋଉ କରପ୍ସନ୍ ପଇସା ଗୁଡାକ ସେଗୁଡାକ କେବେ ଭଗବାନଙ୍କୁ ଅର୍ଚ୍ଚନ କରିବ, ସେ ଧର୍ମରେ ସିନା କରିଦେଇଛ ନା ସେ ଭଗବାନଙ୍କ ଲୋକ ନା ଏ ଲାଇଫ ସେ କଣ କରିଦିଏ ଧନୀ ଲୋକ ପ୍ରପାତ କହିଲେ ଭୁକ୍ତିଷ୍ଠ କରିବ ଆଉ ଯୋଉ ରେଷ୍ଟୁରାଣ୍ଟ ତୁମେ ଭକ୍ତମାନେ ସେବା କରିବ ଯାହା ସେଟା ମନ୍ଦିର ଚଳେ, ଆଉ ଧନୀ ଲୋକମାନେ ଯାହା ଦେବେ ଯୋଉ ଲାଇଫ ପଡ଼ିଛି ତାର 50% ବହି ବିବିଟି ନବ 50% କନଷ୍ଟ୍ରକ୍ସନ ଲଗେଇବ ମନ୍ଦିର ପ୍ରବତ ମନ୍ଦିର ଭଗବାନ ସେବା କରିବେ ଆଜି କେହି ଭିକ୍ଷା ଆଗେ କରୁନାହାନ୍ତି ବୋଲି ସେ ପଇସାରେ ଆଣିକି ଲାଗିବ, ସେ ପଇସାରେ ମନ୍ଦିର ଚାଲିଛି, କିନ୍ତୁ ପ୍ରବଳ ଦୁଃଖ ନାହିଁ, ପ୍ରବଳ ଦୁଃଖ ସାହେବ ସୋଚନ୍ତି ହୁଅ, ଆଉ ସେ ପଇସା ହଉ ସବୁବେଳେ ଭଗବାନ କାମ କରେ, କାରଣ ସେମାନେ ପ୍ରାୟତଃ ଅଶୁକ୍ଳ ଭିତରେ ଦିଅନ୍ତି। ଭଗବାନ କହିଛନ୍ତି ତୁମେ ଯଦି ସେଇ ଧନ ଗୁଡା ଖାଇବ, ଧାନ ଗୁଡା ଖାଇ ଭଜନ ଦିଅ, ଏଣେ କହିବ ମୁଁ ଏତେ ପରିଶ୍ରମ କରିବି। ହଁ, ସେ ଯଦି ସେ ଧନ ଆସୁଛି ଭଗବାନ ସେ ଦିଆ ହଉଛି, ତାର ଅର୍ଥ ନାହିଁ ଯେ ଆମେ ମନ୍ଦିର ଚାଲୁ ନା ଭଗବାନ ଉପାସ କରିବେ, ସେଟା କହିଦେବେନି। ତୁମର ଆବଶ୍ୟକ ଯଦି ଯଦି ଜଣେ ଲକ୍ଷେ ଟଙ୍କା ଦେଲା ଫିଷ୍ଟ ପାଇଁ, ଆମେ କଣ ଘର ଲକ୍ଷ ଟଙ୍କା ଫିଷ୍ଟ କରି ଖାଇବା ନା? ଆମେ ଆମେ ଯଦି ଦେବେ ଆମ ହଜାର ଦୁଇ ହଜାର କରିଛନ୍ତି ସବୁ ବନ୍ଦ ଦେଇଦେବା, ଯେତେବେଳେ ଆକ୍ଚୁଆଲି ପ୍ରାକ୍ଟିକାଲ ଦେଖିବାକୁ ଗଲେ ମନ୍ଦିର ଚଳେଇ ହଉନି, ଆମ ଭକ୍ତମାନେ ସେବା କରିକି ଚଳେଇ ପାରିବେନି। ଯଦି ଭିକ୍ଷା ଆସୁଛି ସେଥିରେ ଯେତେ ମିନିମମ ପରସେଣ୍ଟରେ ଆମେ ଏଟା ଲେଖାଯାଉଛି ନା, ଆମର ଯଦି ବିଲ୍ କରାଯାଉଛି ବିଲ୍ରେ ତୁମେ ଦେଖିବ ଫୁଡ୍ ଫର୍ ଲାଇଫ୍, ଫୁଡ୍ ଫର୍ ୱାର୍କ, ଆମ ଗଭର୍ଣ୍ଣମେଣ୍ଟକୁ ହିସାବ ଦଉଛି ମୋ ଫୁଡ୍ ଫର୍ ୱାର୍କ। ଆମେ ଯୋଉ ଭକ୍ତମାନଙ୍କର ଯୋଉ ଆମର କଣ ଖର୍ଚ୍ଚ ଗୁଡାକ ହଉଛି ଆମେ ଦେଖାଉଛି ନା, ଭୋଜନ କରୁଛି ଏଟା କର୍ମ ପାଇଁ ଭୋଜନ, ଆମର ଯେତେ ମିନିମମ ସେତିକି ଆବଶ୍ୟକ, ସବୁ କଥା ସବୁବେଳେ ପ୍ରାକ୍ଟିକାଲ ନୁହେଁ। ଯଦି ପ୍ରାକ୍ଟିକାଲ ତୁମେ ଫିଲ୍ କରିପାରୁନ, ତୁମେ ସେଠି ଡେଡିକେଟେଡ୍ ହେଇପାରୁନ, ଯଦି ବି କିଛି ଭିକ୍ଷା ଆସୁଛି ମ୍ୟାକ୍ସିମମ୍ ଚେଷ୍ଟା କର ଭଗବାନଙ୍କ ଡାଇରେକ୍ଟ ସେବା ଲଗେଇବା ପାଇଁ, ଅଶୁଭ ଭିତ ଗୁଡା ଡାଇରେକ୍ଟ ସେମାନେ ତାଙ୍କ ଡ୍ରେସ୍, ତାଙ୍କର ମନ୍ଦିରର କନଷ୍ଟ୍ରକ୍ସନ୍, ମନ୍ଦିର ଏସବୁ ଲଗା ବାରମ୍ବାର ଭାଗରେ ପ୍ରସଙ୍ଗ ଆସୁଛି। ଶୁକ୍ଳଗୀତ ଏଣେ ଶୁକ୍ଳଗୀତ, ଶୁକ୍ଳଗୀତ କଣ କଷ୍ଟେର କଷ୍ଟରେ ଉପାର୍ଜିତ ଯୋଉ ଧନ, ଶୁକ୍ଳଗୀତ ନ୍ୟାୟ କଷ୍ଟ ଧନ ତ ଉପାର୍ଜନ କରିବା କଷ୍ଟ, ତାଦେହରେ ନ୍ୟାୟରେ ଉପାର୍ଜନ କରିଥିବ ସେଇଟାକୁ ଗୃହସ୍ଥ ଭକ୍ତ ଅର୍ଚ୍ଚନ କରିବ, ଭଗବାନ ଏକାଦଶ ସମୟରେ ଅର୍ଚ୍ଚନ ପଦ୍ଧତି କହିଦେଇଛନ୍ତି ଯୋଗରେ, ଏଠି ଭଗବତ ଚେଷ୍ଟା କରିବେ, କିନ୍ତୁ ତା ଅର୍ଥ ନୁହେଁ ଯେ ଆମେ ଘୃଣା କରିବାକୁ ମାନେ ଯୋଉମାନେ ଧନ ଦଉଛନ୍ତି, ସେ ତ ତାଙ୍କୁ ସେ ଧନ ଯଦି ଭଗବାନ ସେବା ନଦେବେ ସେ ତ କରପ୍ସନ୍ଟା କମ କରିବେନି ନା, ବରଂ ତାଙ୍କ ଲାଭ ହଉଛି ସେଟା ଦଉଛନ୍ତି, କିନ୍ତୁ କାହାକୁ ଇନ୍ସପିରେସନ୍ କରିବା ଉଚିତ ତୁମେ ଚୋରି କରିକି ଆଣି ଭଗବାନଙ୍କୁ ଧନ ଦିଅ, ଏହାଦ୍ୱାରା କଣ ତାର ଚୋରି ବୃଦ୍ଧିଟା ବଢିଯିବ, କେହି ବି ଧନ 100% ଦେଇପାରିବେନି, ସେ ଚୋରି କଲା ପରେ 30% ଭଗବାନ ଦେବ 70% ପାଖର, ସବୁ ଡିରେକ୍ସନ ତୁମେ ଚିନ୍ତା କରିବାକୁ ପଡିବ, ଗୋଟିଏ କଥା ଗୋଟେ ସାଇଡ୍ ଧର ଲାଭନି, ଦବା ଲୋକ ବି ମହାନ କିନ୍ତୁ ଆମେ ବି କେବେ ଇନ୍ସପିରେସନ୍ କରିବାନି ତୁମେ କରପ୍ସନ୍ କରିକି ଆଣିକି ପଇସାଟା ଦେବ ନାଇଁ, ଭଗବାନ ଲକ୍ଷ୍ମୀ ପ୍ରତି ଭଗବାନ କାହା ଦ୍ୱାରା ହିଁ କେମିତି ପଠେଇଦେବେ କିଛି ଅସୁବିଧା ନାହିଁ। ରୂପ 40 ପ୍ରୋବ ଆଜି କହୁଛନ୍ତି ସେ କଣ ତାଙ୍କ ନା ସେ ଡକ୍ଟରଟା ବମ୍ବେରେ, ବମ୍ବେରେ ସେ ଗୁଜୁରାଟୀ ଡକ୍ଟରଟା ପଟେଲ, ଡକ୍ଟର ପଟେଲ ପ୍ରଭାତ କହିଲେ ମୁଁ ସମସ୍ତେ ଇନଭାଇଟ୍ କରୁଛି, ସେ ସମସ୍ତେ ଆସୁଛନ୍ତି, ସେ କହୁଛନ୍ତି ପ୍ରଭାତ ଆପଣ କେମିତି ମେଣ୍ଟେନ୍ କରିବେ ଭେରି ଗୁଡ୍ ଷ୍ଟେ ହାଉ କ୍ୟାନ୍ ୟୁ ଫିଟ୍ ଅପ୍ ପ୍ରଭାତ ସାର୍ ଡୋଣ୍ଟ ଥିଙ୍କ୍ ଆଇ ଆମ୍ ଡିପେଣ୍ଡିଂ ଅନ୍ ଡକ୍ଟର ପଟେଲ, ପ୍ରଭାତ କହୁଛି ତୁମେ ଭାବ ମୁଁ ଡକ୍ଟର ପଟେଲ ଉପରେ ଡିପେଣ୍ଡ କରୁଛି, ସେ ଧନୀ ଲୋକ ସାଙ୍ଗେ ସାଙ୍ଗେ ପାଟି ଦେଉଛି, ତୁ ଭାବେ ମୁଁ ତୁମ ଉପରେ ଡିପେଣ୍ଡ କରୁଛି, ଡିପେଣ୍ଡିଂ ଅନ୍ କୃଷ୍ଣ ସମସ୍ତେ ଆସୁନି ଆମେ ରଖିବେ, ପ୍ରଭାତ କହୁଛି ଆମେ କୃଷ୍ଣ ଉପରେ ଭରସା କରୁଛୁ, ଛୋଟ ନଥିଲେ ତାଙ୍କ ସ୍ତ୍ରୀ ପ୍ରଭୁଙ୍କ ପ୍ରତି ପ୍ରଭୁ ପ୍ରାକ୍ଟିକାଲି ମୁଁ 40 ଟଙ୍କାର ବିଜନେସ୍ ଆରମ୍ଭ କରିଛି, ପ୍ରଭୁ ବିଜନେସ୍ କ'ଣ ସବୁବେଳେ ସବୁବେଳେ ତା ପ୍ରଭୁ 40 ରୁପିଜ୍ ମୋ ବିଜନେସ୍ ଷ୍ଟାର୍ଟ କରିଛି, ଦେଖ ମୋର 40 କରୋଡ଼ ଅଛି, ସିମ୍ପଲି ମୁଁ ଗୋଟିଏ ଜିନିଷ ମୋ ଗୁରୁ କହିଥିଲେ ବହିଟା ପୁଷ୍ କର ସେତିକି କରିଛି, ଆମେ ପଇସା ନାହିଁ ପଇସା ନାହିଁ ମନ୍ଦିରରେ ପଇସା ନାହିଁ ପଇସା ନାହିଁ, କାହିଁକି ଆମେ ଯେତେବେଳେ ତୁମେ ଦେଖୁଛ ଅଭାବ ପଡ଼ିଛି ମାନେ ତୁମେ ଭଗବାନଙ୍କର ସେବାରେ ଆଚାର୍ଯ୍ୟଙ୍କ ନିୟମକୁ କିଛି ଡାଇଭର୍ଟ କରୁଛ, କେବଳ ଅଭାବ ହେଉନି ଭଗବାନଙ୍କର ସେବା କରିଲେ ତୁମେ କାହିଁ ଅଭାବ, ସିମ୍ପଲି ତୁମେ ସେବା କର ଆଉ ଆଚାର୍ଯ୍ୟ ନିୟମ ପାଳନ କର, ଯଦି ଠିକ୍ ଠିକ୍ ତୁମେ ସାଧନ କରିବ, ଶୁଭମାଳା ଜପ କରିବ, ମଙ୍ଗଳାରତୀ ଆସିବ, ଗୁରୁ ପୂଜା କରିବ, ଭଗବାନଙ୍କ ସେବା ଠିକ୍ ସେ କରିବ, କି ବାଣି ଦେଇଯିବ ଯେତିକି ଦେବ ସେ କାମ ଚାଲିବ କଣ ସୁଧା ହେବ, ଏଠି ବିଶ୍ୱାସ କରିବା ଦରକାର, ପ୍ରଭୁ ସବୁବେଳେ କହୁଛନ୍ତି ଏହାପରେ ବାରମ୍ବାର ଲେକ୍ଚର କର୍ମଚାରୀ ଶୁଣୁଛି ପ୍ରଭୁ ସବୁବେଳେ ସେ କହୁଛନ୍ତି ପ୍ରାକ୍ଟିକାଲି ଏକ୍ସଟ୍ରାକ୍ଟର ବିଜନେସ୍ 40 ରୁପିଜ୍ ରହିଦେ ଟୁଏଲ୍ଭ ଇୟର୍ ଆମ୍ ଦି ରିଚେଷ୍ଟ ପର୍ସନ୍ ପ୍ରଭୁ ମୁଁ ଯେଉଁ ରିଚେଷ୍ଟ ପର୍ସନ୍ ସେଠି ଭରସା ତାଙ୍କୁ ଭଗବାନ ଦେଖିଦେଇଛନ୍ତି ନା, ଆଉ ପ୍ରଭୁ ଦେଖିଦେଇଛନ୍ତି ତାଙ୍କ ଅନୁଭବର କଥାଟା ସେ କହୁଛନ୍ତି, ଆମର ପଇସା 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 ମୋ ଫାନ୍ଦ ଫିକର ଗୋଟେ କୁହନ୍ତି ଫାନ୍ଦ ଫିକର ଖୋଲିକା ଗୋଟେ ପଇସା ଆଣେ ଏ କଣ ଦରକାର, ସେମ୍ପଲି ତୁମେ ଭଗବାନ ପ୍ରିନ୍ସିପୁଲ ଯା ବହି କୁଟି ସୁଶନ କର, ତୁମେ ସ୍ୱର୍ଣ୍ଣ ଜପ କର, ପ୍ରବଚନ ନିୟମ ପାଳନ କର, କୋଉଠି କି ଆଣି ଦେଇଦେବ ଯେତିକି ଦେବେ ନା ସେତିକି ତୁମେ ପ୍ରୋଜେକ୍ଟ ତିଆରି କର, ତୁମେ ଜାଣିବ ଭଗବାନ କେବେ ଅଭାବ କରିବେ ସେଥିରେ ଆମ ଭଜନ ହବ, ଯଦି କିଏ ଅଶୁକ୍ଳ ଗୀତ ଦଉଛି ତାକୁ ସିଧା ଷ୍ଟ୍ରିଟ ଭଗବାନ ସେବା ଲଗେଇବା ଦରକାର, ନାହିଁ ତାର ମଙ୍ଗଳ ହବ ନା? ଆମର କେତେ ଭଜନ ବଳ ଅଛି, ଆମେ ଭକ୍ତି କରିକି ତାର ଅଶୁକ୍ଳ ଗୀତଟାକୁ ତାକୁ ଭକ୍ତି ଦେଇପାରିବା। ଆମେ ଯେତିକି କର୍ମ କରୁଛୁ, ଯଦି ବି ଜଣେ ଦଉଛି ଆମେ ତାକୁ ଘୃଣ କରିଯାଉଛୁ। ଧନଟା ଦବା, ଧନ ପ୍ରାଣ ଭିତରେ ଧନଟା ହେଉଛି ବଡ, ଲୋକ ଧନକୁ ବେଶୀ ପ୍ରାୟୋରିଟି ଦିଅନ୍ତି, ପ୍ରାଣ ଦେଇଥିଲେ ଧନ ଦେବେନି। ଜଣେ ଧନ ଦଉଛି ଛୋଟ ଜିନିଷ ଦଉଛି, କିନ୍ତୁ ତା ଧନଟା କେମିତି ଭଗବାନଙ୍କ ସେବା ଲାଗି ସେ ବ୍ୟକ୍ତିର କଲ୍ୟାଣ ହବ। ମୁଁ ଯଦି ଭଜନ କରିବି, ମୁଁ ଯଦି ତାକୁ ବ୍ୟବହାର ତାକୁ କଣ ଦେଇପାରିବି, ସେ ଲୋକ ବି ଉପକାର ହେବନି ନା? ତେଣୁ ଘୃଣା କରିବା ଉଚିତ ଯେ ଧନ ଦଉଛି, କିନ୍ତୁ ଶାସ୍ତ୍ର ଦେଖ ଶାସ୍ତ୍ର ଡିସ୍କସ କରୁଛେ ଏଇଟା କହିବାକୁ ପଡିବ। ଲେଖିନ ଶୁକ୍ଳ ଗୀତ, ତାର ଅଶୁକ୍ଳ ଗୀତ ଅଛି, ଅଶୁକ୍ଳ ଗୀତରେ କଣ କରିବ ନା ଭଗବାନଙ୍କ ଡାଇରେକ୍ଟ ସେବା ଲାଗେ। ପ୍ରଭୁ କରିଦେଇଛନ୍ତି, ପ୍ରଭୁ ସବୁବେଳେ କରିଦେଇଛନ୍ତି, ବୁକ୍ ଷ୍ଟୋର ଲଗାଓ, ଟ୍ୟୁସନ୍ କର, ଅଲଗା ପ୍ରକାର ମନ୍ଦିର ଚଳାଓ। ଆଉ ଯେଉଁମାନେ ଧନ ଲୋକମାନେ ଯେଉଁ ଲାଭ ପର୍ସେଣ୍ଟ ପଇସା ଆସୁଛନ୍ତି, 50% ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଦିଅ, ପବ୍ଲିସିଟି ଦିଅ, ପବ୍ଲିକେସନ୍ ଦିଅ, ଆଉ କନଷ୍ଟ୍ରକ୍ସନ୍ ଦିଅ। ପ୍ରଭୁ କହିଛି ଅର୍ଜୁନ, ତୁମେ ତସ୍ମାତ୍ ସ୍ୱ ବିହିତ ସ୍ୱ ପ୍ରଜାପାଳନ ପାଳନାଦି କର୍ମଣ ଶୁକ୍ଳାନି ଗୀତାନି ଉପାର୍ଯ୍ୟ ତେଇ ବିୟୁଢ଼ ତେଇ ନିବିୟୁଢ଼ ଦେହଯାତ୍ରା ନିବିଡ଼ ଭାବରେ ଦେହଯାତ୍ରା କର। ସ୍ୱ ଆତ୍ମାନ ଅନୁସନ୍ଧେ ଇତି, ତୁମେ ଶୁକ୍ଳ ଭିତରେ ଚଳିବ, ପ୍ରଜାପାଳନ କରିବ, ଆଉ ନିଜର ଗୀତ କର୍ମ କରିବ, ସେଥିରେ ତୁମର ଦେହଯାତ୍ରା କଲେ, ତୁମେ ଏଇଭଳି ଭାବରେ ଦେହ ଚଳେଇଲେ ତୁମର ଆତ୍ମଜ୍ଞାନ ଅନୁସନ୍ଧାନ ଆସିବ। ଏଇଟା କହିବ ଭଗବତ କୃପାରୁ ସଦ୍ଗୁରୁ ସଦ୍ଗୁରୁଙ୍କର ଉପଦେଶ ଓ ସେବା ଫଳ ଚିତ୍ତ ଶୁଦ୍ଧି କ୍ରମେ ତତ୍ତ୍ୱଜ୍ଞାନ ଲାଭ ନ ହେଲେ, ଯଦି ଭଗବାନଙ୍କ କୃପା ଡାଇରେକ୍ଟ କାମରେ ହେଇନି ବା ସଦ୍ଗୁରୁଙ୍କର ଉପଦେଶ ତାଙ୍କର ସେବା ଫଳ ଦେଖା ଚିତ୍ତ ଶୁଦ୍ଧି ହଉନି, ତା କ୍ରମପନ୍ଥାରେ ସୋସୁ ବର୍ଣ୍ଣାଶ୍ରମ ବିହିତ କର୍ମ ଧର୍ମ ଅନୁଷ୍ଠାନ ପୂର୍ବକ ଶୁକ୍ଳ ଗୀତ ଦ୍ୱାରା ଜୀବିକା ନିର୍ବାହ କରି ନିଷ୍କାମ କର୍ମ ଯୋଗ ଆଶ୍ରୟ କରିବା ଶ୍ରେୟ। ଏଇ ନିଷ୍କାମ କର୍ମ ଏଥିରେ କ୍ରମଶଃ ସନ୍ଧ୍ୟା ଉପାସନା ଆଦି ନିତ୍ୟକର୍ମ ଆଚରଣର ସଙ୍ଗେ ଶାସ୍ତ୍ର ଗୀତ କର୍ମର ଦ୍ୱାରା ଚିତ୍ତ ଶୁଦ୍ଧି ହୁଏ। ଗୋଟେ କର୍ମ ଚାଲିବ ନା ଚଳିଲେ ଚାଲିବ, ଶାସ୍ତ୍ର ଗୀତ କର୍ମଟା ଛାଡ଼ିଲେ ହବନି। କି ଭାବେ ହଉଛି ତୁମେ ଠିକ ଅଛି, ମୋର ମୋର ଜ୍ଞାନ ସ୍ତର ନାହିଁ, ମୋର କର୍ମ କରୁଛି, ମୋର ଘଟିବି, ଖାଇବି, ପଇସା ଆଣିବି, ରୋଜଗାର କରିବି, ନାହିଁ ଶାସ୍ତ୍ର ଗୀତ କର୍ମଟା ଛାଡ଼ିଲେ ଚିତ୍ତ ଶୁଦ୍ଧି ହେବନି। ପୁଣି ତୁମେ ବ୍ରାହ୍ମଣ ହବ, କ୍ଷତ୍ରିୟ ହବ, ବୈଶ୍ୟ ହବ, ଶୂଦ୍ର ହବ, ଯୋଉ କର୍ମଟା କରୁଛ ତୁମ ପାଇଁ ଯାହା ଶାସ୍ତ୍ର ବିଧି ରହିଛି, ଶାସ୍ତ୍ର ବିଧି ସ୍କାମ। ଆଉ ଲକ୍ଷ୍ୟ ରହିବ ଭଗବାନ ପୃଥିବୀ ଧାନରେ, କାରଣ ସବୁ ସ୍ତରରେ ଯେମିତିକି ଆମର ସଂସାର ସଂସାର ଲୋକ ତାଙ୍କର କେତେ, ଆମର ତ ଗୋଟିଏ ଦେବାଦେବୀ ପୂଜା, ଆମେ କ'ଣ ଆମେ କେବଳ କୃଷ୍ଣ ପୂଜା କରୁଛୁ, ସଂସାର ଲୋକ ତାଙ୍କ ସବୁ ତାଙ୍କ ଗଣେଶ ବ୍ରତରେ ଗଣେଶ ପୂଜା କରିବେ, ସରସ୍ୱତୀ ବ୍ରତରେ ସରସ୍ୱତୀ ପୂଜା କରିବେ, କାଳୀରେ କାଳୀଙ୍କ ପୂଜା କରିବେ, ଯୁଦ୍ଧାଭ୍ୟାସ କରିବେ, ଉପବାସ କରିବେ, ତା ସହିତ ଲୋକର ହଂସା କଥା ରହିବେ, ସବୁ ବ୍ରତ କରନ୍ତି ନା ସେମାନେ ଶିବରାତ୍ରି ଶିବରାତ୍ରି କରିବେ, ସେମାନେ କାମନା ପାଇଁ ଉପାସନା କରନ୍ତି, କିନ୍ତୁ ତାଙ୍କ ଉପାସନାଟା ଅଛି। ତେଣୁ ଭଗବାନ ସେଇ ଜିନିଷଟା କହୁଛନ୍ତି କ୍ରମରେ ସନ୍ଧ୍ୟା ଉପାସନା ଦେଇ ନିତ୍ୟକ୍ରମ ଆଚରଣ ସଙ୍ଗେ ଶାସ୍ତ୍ର ବିହିତ କର୍ମ ଦ୍ୱାରା ଚିତ୍ତ ଶୁଦ୍ଧି ହେବେ ଏବଂ ଜ୍ଞାନ ଭୂମିକାରେ ଆରୋହଣ ପୂର୍ବକ ଆତ୍ମାଭୋଗର ଅଧିକାରୀ। ତ ତୁମେ ଯେତେବେଳେ ଡାଇରେକ୍ଟ ଜ୍ଞାନୀ ହେଇଯିବ ଦୋଷ ରହିବ, କ୍ଷତ୍ରିୟ ଚିତ୍ତ ଚାଞ୍ଚଲ୍ୟ ଆସିବ, ଆଉ ରଜଗୁଣର ପ୍ରଭାବ ରହିଛି ଚିତ୍ତ ଚାଞ୍ଚଲ୍ୟ ଆସିବ, ଜୀବିକା ପୂର୍ଣ୍ଣ କରିପାରିବେ କେହି କହିବେନି, ଅର୍ଜୁନ ଭିକ୍ଷା କ'ଣ ଅର୍ଜୁନ କ'ଣ ଭିକ୍ଷା ମାଗୁଥିବ, କ୍ଷତ୍ରିୟଟା କେହି ଭିକ୍ଷା ଦେବେ, ପେଟ ବି ବୁଝି କରିବେ, ଆଉ ଶାସ୍ତ୍ର ବିରୁଦ୍ଧ ତୋର ତୋର ବିହିତ କର୍ମ ହେଲା, ତୁମେ ଜ୍ଞାନ ତୃତୀୟ ପାଠ କ'ଣ ହେଲା, ଜ୍ଞାନ ଲାଭ ବି କରିପାରିବେନି, କାରଣ ତୁମର ରାଗଦ୍ୱେଷ ଅଛି, ତୁମର ଦୁର୍ଯ୍ୟୋଧନ ପ୍ରତି ଦ୍ୱେଷ ଅଛି, ତୁମେ ଯୁଦ୍ଧ କର, କ୍ଷତ୍ରିୟ ସହ ପ୍ରଭୁଙ୍କର କହିବା ଉପରେ ଯାଇଆ, ଆଉ ଆମମାନଙ୍କ ପାଇଁ ଶିକ୍ଷା ଲାଗେ ଶାସ୍ତ୍ର ଅନୁମୋଦିତ ନିଷ୍କାମ କର୍ମ କରିବା ଦରକାର। ଆଉ ଆମେ ଯୋଉ ଭକ୍ତ, ଆମେମାନେ ଯୋଉ ଭଗବାନଙ୍କର ଭକ୍ତ ହେଇଛି, ଆମର ବି ସେଇଟା ଆମର ଆଚାର୍ଯ୍ୟ ଅନୁମୋଦିତ ଭଗବତ କର୍ମ କରିବା ଦରକାର। ଆମେ ବୈଷ୍ଣବ ନା, ଆମର ବୈଷ୍ଣବ ମାନେ ଯେକୌଣସି ଗୃହସ୍ଥ କର୍ମଚାରୀ ମାନବତ ସନ୍ନ୍ୟାସ, ଏଇଟା କ'ଣ ସାର୍ବଜନୀନ ଏଇଟା ଚାଲିଛି, ଗୀତାର ପ୍ରସଙ୍ଗ ଚାଲିଛି, ଆମର ଏଇଟା କ୍ରମସମ୍ପନ୍ନ କଥା, ଆମେ ଯେଉଁଠୁ ସ୍ଥିତି ରହିଛୁ ଜଣେ ଗୃହସ୍ଥ ବୈଷ୍ଣବ ହେଲେ ସେ ଗୃହସ୍ଥ ବୈଷ୍ଣବ, ସେ ନିଷ୍କାମ କର୍ମ କରିବ, ଶାସ୍ତ୍ର ବିହିତ କର୍ମ କରିବ, ସେ ଗୁରୁ ନିର୍ଦ୍ଦେଶ କର୍ମ କରିବ, ତାହେଲେ ସେ ତା ଜ୍ଞାନ ଭୂମିକା ହେଉଥିବ ଆତ୍ମାମୁକ୍ତି ଲାଭ କରିବ। ସାତକ ଉପନିଷଦରେ ସେଟା କୁହାଯାଇଛି, ଆହାର ଶୁଦ୍ଧ ହଉ ସତ୍ଵଶୁଦ୍ଧି, ସତ୍ଵଶୁଦ୍ଧ ହଉ ଦୁର୍ବାଶୁଦ୍ଧି, ପୂର୍ବଦେ ତାତ୍ପର୍ଯ୍ୟ ଲେଖିଦେବି ଆଗରେ ଆସିବ। ଶ୍ରୁତିଲବ୍ଧ ହେଇ ସର୍ବଦିନାମ ବିପ୍ରମୋକ୍ଷ, ଆହାର ଶୁଦ୍ଧି ହେଲେ ସତ୍ଵଶୁଦ୍ଧି ହୁଏ, ସତ୍ଵଶୁଦ୍ଧି ହେଲେ ସ୍ମୃତି ନିଶ୍ଚଳ ହୁଏ, ସ୍ମୃତି ନିଶ୍ଚଳ ହେଲେ ସମୁଦାୟ ଗ୍ରନ୍ଥିର ବିମୋଚନ ହୁଏ। ଏହା ଏହା ଶ୍ରୁତିସମ୍ମତ ବ୍ୟବସ୍ଥା। ତେଣୁ ଅର୍ଜୁନକୁ ଲକ୍ଷ୍ୟ କରି ଭଗବାନ ସମସ୍ତେ କହୁଛନ୍ତି ଯେ ସ୍ୱଧର୍ମ ବିହିତ ଯୁଦ୍ଧ ଓ ପ୍ରଜାପାଳନ ଦ୍ୱାରା ବିଶୁଦ୍ଧ ବିତ୍ତ ଉପାର୍ଜନ କରି ଦେହଯାତ୍ରା ନିର୍ବାହ ପୂର୍ବକ ଆତ୍ମତତ୍ତ୍ୱର ଅନୁସନ୍ଧାନର ପ୍ରପକ୍ଷ ହେବା ଉଚିତ। ଅର୍ଜୁନ ପାଇଁ କଂକ୍ଲୁଜନ ଏତିକି ରହିଲା, ତୁମେ ସ୍ୱବିହିତ କର୍ମ କର, ଯୁଦ୍ଧ କର, ଆଉ କେବଳ ଯୁଦ୍ଧ ନାହିଁ, ପ୍ରଜା କ୍ଷେତ୍ରରେ ତ କେବଳ ଯୁଦ୍ଧ କରିବା କାମ ନାହିଁ, ପ୍ରଜାପାଳନ ପ୍ରଜାପାଳନ କର, ଆଉ ବିଶୁଦ୍ଧ ଧନ ଏ ପ୍ରଜାପାଳନ ଦ୍ୱାରା ବିଶୁଦ୍ଧ ବିତ୍ତ ଶୁକ୍ଳ ବିତ୍ତ ଯୋଉଟା ଉପାର୍ଜନ କର, ଆଉ ଦେହ ନିର୍ବାହ କର, ଆଉ ଆତ୍ମତତ୍ତ୍ୱର ଅନୁସନ୍ଧାନ ପ୍ରବୃତ୍ତ, ଆତ୍ମତତ୍ତ୍ୱ ଅନୁସନ୍ଧାନ ପ୍ରବୃତ୍ତ। କାରଣ ଏଗୁଡ଼ିକ ସାଇଣ୍ଟିଫିକ ଚିତ୍ରଟା ସବୁ ଆଗେ ରହିଛି, ତୁମେ ସିଧା କହିବ ଆତ୍ମତତ୍ତ୍ୱ ଉପରେ ନିର୍ଭର କରିବି, ବିଭିନ୍ନ ପ୍ରଶ୍ନ ଗୁଡା ଖାଲି ପଚାରନ୍ତି, ଥିଓରିଟିକାଲ ଦେଖିବ ସବୁ, ଯେଉଁ ହଜାର କଥା ପଚାରିବେ, ଏତେ କଥା ପଚାରିବ କଣ ଦରକାର ଅଛି, କିଛି କର୍ମ ଗୁଡା କରୁ, ଭଗବତ ସେବା ଗୁଡା କରୁ, ଅର୍ଜୁନ ହଜାର ପ୍ରଶ୍ନ ପଚାରେ, ସେସବୁ ସେଇ କାମ କରିବା କିଛି ଖବର, ତୁମେ ପ୍ରାକ୍ଟିକାଲ ଏହା କରିବାକୁ ପଡିବ, ଜିତ ଅସୁ ତୁମେ ସବୁ ଜାଣିଥିଲେ କଣଟା ହବ, ସବୁ ଜାଣିଥିବ କେଉଁଥିରେ କଣ କର୍ମ କରିବାକୁ ଇଚ୍ଛା ହବ। ଏ ବର୍ତ୍ତମାନ ଗୋଟେ ବଡ଼ ଅସୁବିଧା ହେଉଛି ଏଇଟା ନା, ଅଧିକାର ନଥିବ ଶାସ୍ତ୍ର କଥା ପଢି ଦେଉଛନ୍ତି ଶୁଣି ଦେଉଛନ୍ତି, କିଏ କଣ କହିଲା ଆଜିକାଲି ସବୁବେଳେ ଯିଏ ଯାହାକୁ ଶୁଣି ଦେଉଛନ୍ତି, ଅଧିକାର କିନ୍ତୁ ନାହିଁ, ଅଧିକାର ମଧ୍ୟ କଣ ଡିଷ୍ଟର୍ବ ଅଛି, କାହା ଉପରେ ବିଶ୍ୱାସ ଅଛି, ଶୁଣମାଜପ ଶୁଣମା ଯପ କଣ ହଉଛି, ନାମ ସବୁବେଳେ କରିବା ଦରକାର, କିଏ ଶୁଣିଦେଲେ ସବୁବେଳେ ନାମ କରିବା ଦରକାର, ଆଉ ଶୁଣ ଜପର ବି ବିଶ୍ୱାସ ଆସିବ ଗଲା, ଅଧିକାର ତ ନାହିଁ, ସେ କିଏ ମଧ୍ୟ ବିଶ୍ୱାସ ସ୍ଥାପନ କରିପାରିବେ, ଶୁଣିଦେବ ହାୟର ଟପିକ୍ସ ଗୁଡା, ତେଣୁ ସେଟା ବି କରିପାରିବେନି, ଅଧିକାର ନାହିଁ ସେଟା ବି ଚେଷ୍ଟା କରିବେ, ସେଟା ବି କରିପାରିବେନି, ତାପରେ ସଦା ଗଲା ଇଆ ପରିଶ୍ରମ ଭକ୍ତି ବିଷୟରେ, ଯେମିତି ଭଗବାନ ମନା କରେ ନା, ଯୋଉମାନେ କର୍ମ ଆସକ୍ତ ସେମାନଙ୍କୁ କେବେ ତୁମେ ଡିଷ୍ଟର୍ବ କର ନା, ଆଉ ବିଚଳିତ କର ନା, କାହିଁକି ସେ କର୍ମରେ ସଦା ହେବେ ଭକ୍ତିରେ ବି ପ୍ରବେଶ କରିପାରିବେ, ଭକ୍ତରେ ଗୋଟେ ହେଇ ସେଭଳିଆ ଅବସ୍ଥା ଆସେ, ଭକ୍ତ ଯାହା ତା ଅଧିକାରଟା ନିର୍ଣ୍ଣୟ ନ କରିପାରେ, ସେ ଗୋଟେ ହାୟର ଟପିକ ଗୁଡା କାହିଁକି ଡିସ୍କସନ କରିବ, ତୋ ଅଧିକାରଟା ଯାଇ କହିଲେ ଏଇଟା ଗୋଟେ କଥା କହିଲେ କଣଟା ହବ, ସେତେବେଳେ କଣ କରିବ, ତୁମର ବିଶ୍ୱାସ ଆସିବ, କାରଣ ତୁମେ ସେ ଅଧିକାର ଯାଇପାରିବନି, ହେଟା ତୁମେ ଶୁଣି ପକଉଛୁ, ସେ ଅଧିକାର ତୁମେ ପ୍ରବେଶ କରିପାରିବନି, ତୁମ ଅଧିକାରଟା ହେଲା କର୍ମ ଅଧିକାର, ତୁମେ ଭକ୍ତି ଅଧିକାର ପ୍ରବେଶ କରିପାରିବନି, ତୁମ ଜ୍ଞାନ ଅଧିକାର ଦେଇ ଭକ୍ତି ଅଧିକାର ଆସିବାକୁ ପଡିବ, ହାୟର ଟପିକ ଗୁଡା ଡିସ୍କସନ କଲେ ସବୁ କରିବ, କିନ୍ତୁ କିଛି କରିପାରିବ, କାରଣ କାହାକୁ ତୁମ ସତ୍ତା ଆସିବ ନା, ଗୁରୁଙ୍କ ଉପରେ ନା, ନାମ ଉପରେ ନା, ଦାମ ଉପରେ କିଛି ଆସିବ, ତତ୍ତ୍ୱଟା କେବଳ ଜାଣିଲେ ଲୋକଙ୍କୁ, ତତ୍ତ୍ୱ ଜାଣିଲେ ଲୋକଙ୍କର ବେଶୀ ଭ୍ରମ ହୁଏ, ତତ୍ତ୍ୱ ଯେଉଁମାନେ ଗୁରୁ କୃପାରୁ ସେ ଦେଖିଲେ ଚାହିଁକି ମାରିଦେଲେ ତାଙ୍କ ଭିତରେ ଗୋଟେ ଗୋଟେ ଶ୍ଳୋକ ମାରିଦେଲେ ସେଟା ଡାଇଜେଷ୍ଟ କରିବା କଷ୍ଟ, ଆଉ ପଢିବ କି ତତ୍ତ୍ୱ, ଯଦି ଲୋକ ଜାଣିଦେବେ ତାହେଲେ ପଢିଦେବା ସବୁ ତତ୍ତ୍ୱ ଜାଣିଥା, ଏ ସଂସ୍କୃତ ସ୍କଲର ମାନେ ସବୁ ତତ୍ତ୍ୱ ଜାଣିଥା, ତତ୍ତ୍ୱ ଜ୍ଞାନ କେବଳ ତତ୍ତ୍ୱ ଆଚାର୍ଯ୍ୟଙ୍କର କୃପାରେ ଭେଟିଗଲା, ଯଥା ଖରିଦ୍ରେଣ ଶିଶୁଙ୍କ ଲେଖିଲେ ଚାଣକ୍ୟ, ତଥା ଗୁରୁଗତ ବିଦ୍ୟା ଶୁଶ୍ରୂଷା ମଧ୍ୟ ଗଚ୍ଛନ୍ତି, ଯେଉଁ ଖରିଦ୍ର ଫାଉଡ଼ାଟା କଣ, ଫାଉଡ଼ାଟା ଯେମିତି କାଟିଦେଲେ ପାଣି, ନାଳ କାଟିଦେଲେ ପାଣି ତଳକୁ ଯାଉଛି, ପାଣିଟା ତଳକୁ ଯିବ ନା, ଫାଉଡ଼ାରେ କାଟି ଦିଆହଉଛି, ଆଉ ସେ କଥା କହୁଛନ୍ତି, ତଥା ଗୁରୁଗତ ଜ୍ଞାନ ଶୁଶ୍ରୂଷା ମଧ୍ୟ ଗଚ୍ଛି, ଗୁରୁଙ୍କର ଯେଉଁ ଜ୍ଞାନଟା, ଗୁରୁଙ୍କର ଯେଉଁ ତତ୍ତ୍ୱ ଜ୍ଞାନଟା ସେବକ ପାଖଉଛି, ସିଏ ଗୋଟେ ଚାଣକ୍ୟ ପରେ ଯେଉଁ ନୀତିକାର ହେଇକି ଲେଖିଦେଇଛନ୍ତି, ଏଇଟା ଆଉ ଆଗ ପଢିବ କି ଶୁଣିବ କି, ମୋ ଅଧିକାରଟା ପରିବର୍ତ୍ତନ ହେଲା, ଆଜିକାର ସମସ୍ତଙ୍କର ଏଇଟା ମୁଁ ବହୁତ ବହୁତ ବଡ ବଡ କଥା କହିପାରୁଛି, ମୁଁ ବହୁତ କିଛି ଜାଣିଗଲି ନା, ମୋର ଅଧିକାର ପରିବର୍ତ୍ତନ ହେଲା, କହିବା ଜାଣିବା ସହିତ ଶୁଣିବା ସହିତ ଅଧିକାର କିଛି ନାହିଁ, କରିବା ସହିତ ଅଧିକାର ଅଛି, ବହୁତ ଜାଣିପାର, ବହୁତ କହିପାର, ବହୁତ ଶୁଣିପାର, ଅଧିକାର କଣ ନିର୍ଣ୍ଣୟ କର, ନିଜେ ଜାଣିପାରିବ ଯେ ଆମେ କେଉଁ ଅଧିକାର ରହିଛି, ସେଥିପାଇଁ ଭଗବାନ ଅଧିକାର ଉପରେ ଜୋର ଦେଇକି ଏଟା କହୁଛି, ତୁମେ କର୍ମାଧିକାରୀ କର୍ମ କର, ଆଗରୁ ତ ଶିଖିଲ 99% କର୍ମାଧିକାରୀ, ତ ଆମ ଭଜନ କଥା ଶିଖିଲା ପାଠ ମାନୁ, କେଉଁ ବୃନ୍ଦାବନ ତୁମେ କେଉଁଠି ଭଜନ କରୁ, ରାଧାକୁଣ୍ଡ ରହୁଥିଲେ ସେ ରାଧାକୁଣ୍ଡ ଜଳ ଭିତରେ ପଶିକି ରହୁ, ମାନୁ ଯେ ତତ୍ତ୍ୱ ଜାଣି ସେ କହିଦେବୁ, ଆମେ କେବେ ଗ୍ରହଣ କରିବୁ, କେବେ ଏଟା ଗ୍ରହଣ କରିବୁ, ଆମେ ତତ୍ତ୍ୱ ଆଚାର୍ଯ୍ୟଙ୍କ କଥା ବିଶ୍ୱାସ କରିବୁ, ଆଉ ଭକ୍ତି ଠାକୁର ସେ ଘୋଡ଼ା ଚଢ଼ି କହୁଥିଲେ ରାଧାକୁଣ୍ଡ, ସେ ସଜେଇ ବାଲୁ ଟୋଟାଲ ପସନ୍ଦ କରନ୍ତି, ନୁହେଁ କଳିଯୁଗରେ ସବୁ କର୍ମାଧିକାରୀ 99%, ଯୋଉମାନେ 99% ନାଇଁ ଭୋଜନ କରବାର ସେମାନେ ତାଙ୍କ ପାଇଁ ସୁବର୍ଣ୍ଣାଶ୍ରମ ସିଷ୍ଟମ୍ରେ ଏସବୁ ଅନୁଷ୍ଠାନ କଲେ ଭୋଜନ ନଦୀ କ'ଣ ଏମାନେ କରିପାରିବେ ଭୋଜନ ନା ହୁଏ ତାର ଅର୍ଥ ନୁହେଁ ଯେ ଭୋଜନ ନଦୀ ନାହାନ୍ତି ଆମେ ସେଟା କହିବା କିନ୍ତୁ ଏଇଟା ପ୍ରିନ୍ସିପୁଲ୍ କରାଯାଇପାରିବ ନାହିଁ କଲେଯୁଗରେ କି ପୂର୍ବଜମାନେ ତାର ସାଧାରଣ କରିଦେଲେ ତାଙ୍କ ସେ ଆସିଲେ ଏଇଟା ପ୍ରିନ୍ସିପୁଲ୍ କ'ଣ କରିବେ କାରଣ ମୋଷ୍ଟଲି ଏମାନେ ସେ ଦଶନ୍ତି ମାନେ ଏତେ କଣ୍ଟ୍ରୋଲ କାହିଁ ହେଉଛି ତାଙ୍କ ଦେଶ ଏତେ ପଲିଟିକ୍ସ ଗୁଡ଼ା କାହିଁ ହେଉଛି ସାଧାରଣ ଲୋକ ଗୁଡାକ ଧର୍ମଶାସ୍ତ୍ର ସମାଲୋଚନା କରୁଛନ୍ତି ଆସି ଯିବା ସେ ଛୁଆଟା କୌଣସି ଦେଖିବା ନାହିଁ ତାକୁ ପଚାରୁଛି ତା ଅଫିସର ସେ ଚାକିରି କରୁଛି କାମ କରୁଛି ତା ଅଫିସର ତାକୁ ପଚାର କିନ୍ତୁ ତୁମେ ଅଲଗା ଲୋକ ହାତରୁ ମାନେ ସେ ତାକୁ କାମ କରି କରୁଛି ତୁମେ ଅଲଗା ଲୋକ ହାତରୁ କାହିଁ ଖାଉନ ଅଲଗା ରୋଷେଇ କଲେ ତ ଭଗ ଲୋକ ଖାଏ ସେଟା ଯେତିକି ଶୁଣି ସେତିକି କହିଲା ଅଲଗା ଲୋକ ରୋଷେଇ କଲେ ତୁମ ଚେତନା ଗୁଡାକ ତା ଚେତନାଟା ପଶି ଯାଉଛି ତୁମ ଚେତନା ପଶି ତା ଧର୍ମସଂସ୍ଥା ଗୁଡା ମାଡ଼ି ପଡ଼ି କାହିଁ ନେବୁନି ତୁମେ ତ ନିଜାତ ସବୁ ଖାଉଛ ତା ମାଡ଼ ପଡ଼ି ଗଲାନି ଇଆ ବୁଝି କହିଲେ ପକା ହେଇଗଲେ ଲୋକମାନେ ଘଣ୍ଟା ହବ ଲୋକମାନେ କରୁନାହାନ୍ତି କିନ୍ତୁ ଲୋକ ଜାଣି ଧରିଦେବେ ଲୋକ ଧରିଦେବେ ଇଏ ଆଙ୍କ ଅଧିକାରଟା କେତେ ତୁ ଯେମିତି ମାଗି ଦଉଛ ତୁମେ ଯେମିତି କଥା କହି ଦଉଛ ଲୋକ ଧରିଦେବେ ଆଙ୍କ ଅଧିକାରଟା କେତେ ଲୋକଙ୍କର କିଛି ଜ୍ଞାନ ତୁମେ ହବ ନିଜେ ସେମାନେ ପୁରା ମୂର୍ଖ ଗୁଡା ବିଶେଷ କରି ଭାରତୀୟ ଲୋକମାନେ ସେମାନେ ସାଧୁ ନୁହନ୍ତି କିନ୍ତୁ ସାଧୁ କିଏ ସେ ଆଣନ୍ତି ଛୁଆ କେବଳ ସେମାନେ ଦେଖିଛନ୍ତି ନା ବାବାଜୀ କିଏ ସେ ତାଙ୍କୁ କେବଳ ଚିପିଂ କରିବାକୁ କୋଉ ଉପାୟ ଶୁଖିଲା ଯୋଉ ଅଲଗା ଭଳିଆ ନାଲି ଫାଲି ପିନ୍ଧିକି ଗାଡ଼ି ପଛାରିକି ତାକୁ ତଥାପି ସେ ଧରିଦେବେ ଆସିଲେ ତା ଇଣ୍ଟରନେଟ୍ ଯୁଗ ହେଇଗଲାଣି ଆଉ ସେ ଧରିଦେବେ କେବଳ ଶୁଷ୍କ ବରାଗ ଦ୍ୱାରା କର୍ମୀ ଲୋକଗୁଡାକୁ ତୁମେ ତାକୁ ବସନ୍ତ କରିପାରିବ ମାନେ ଏତେ ସହଜ ନୁହେଁ ଗରିବ ଲୋକ ଭାରି ଧରିଦେବେ ତୁମକୁ ତୁମେ କେମିତି କଥାବାର୍ତ୍ତା କରୁଛ କ'ଣ ଖାଉଛ କ'ଣ ଚାଲୁଛ ଗାଡ଼ି ଦେଖିଦେବେ ଆଉ ବାବା ପୁଣି ଏ ଗାଡ଼ି ଚଳିଲେଣି କହିଲୁ ବାବା ଏ ଗାଡ଼ି ଚଳିଲେଣି କହିବେ ସେ ଜାଣିଛନ୍ତି ସେମାନେ ସବୁ ଘରେ ସେମାନେ କ'ଣ ଦରକାର ଏ କମ୍ପାନୀ ଗାଡ଼ି କାହିଁ ଚଳେ ଏଇଠି ଏଇ ଜିନିଷ କାହିଁ ବ୍ୟବହାର କରେ ସେ କହିବେ ଅଧିକାରଟା ବଡ଼ ସମାଜର ଜିନିଷ ଏଇଟା ଅଧିକାରଟା ବଡ଼ ଜାଣିବା ଶୁଣିବା କହିବା ସହିତ ସମ୍ପର୍କ ନାହିଁ ଆମର ଅଧିକାର ନିର୍ଣ୍ଣୟ ହବ ଆମ ଅଧିକାରଟା ସ୍ଥିର ହବ ଯେତେବେଳେ ଗୁରୁ ବୈଷ୍ଣବ ଉପରେ ନିୟମ ହିସାବରେ ଯିବା ବାରମ୍ବାର ପ୍ରାର୍ଥନା କରିବାକୁ ପଡିବ ସାଧାରଣ ଭୋଜନ ପ୍ରିନ୍ସିପୁଲ ଉପରେ ଷ୍ଟିକ୍ ଉପରେ ରହିବାକୁ ପଡିବ ଆନିଷ୍କମ କର୍ମ ଭଗବତୀ ନିୟମଟା ମାନିବାକୁ ପଡିବ ଏହାଦ୍ୱାରା ଆମେ ଜ୍ଞାନାଧିକାର ସ୍ତରକୁ ଯିବା ଜ୍ଞାନାଧିକାର ସ୍ତର ଅର୍ଥ ହେଉଛି ଆତ୍ମା ଆତ୍ମା ମୁଁ ହେଉଛି ଆତ୍ମା ମୋର ଭୌତିକ ଜଗତର ଯଦି ମୁଁ ରହିଛି ଏଇଟା ମୋର ଟେମ୍ପୋରାରୀ ପ୍ଲେସ୍ ଏଠି ମୋତେ ଗୋଟେ ଆଡଜଷ୍ଟମେଣ୍ଟ କରିବାକୁ ପଡିବ ଏଥିରେ ମୋର କିଛି ପ୍ରଫିଟ୍ ନାହିଁ ପ୍ରଫିଟ୍ ନଥିଲେ ମୋତେ ରହିବାକୁ ପଡିବ ପ୍ରଫିଟ୍ ନଥିଲେ କେଉଁ ରହିବାକୁ ଯେମିତି କେତେଟା କାମ ଅଛି ସେଇଟା ତୁମର କିଛି ମୂଲ୍ୟ ନାହିଁ କି ମୁଁ କରିବାକୁ ପଡେ ଯେମିତି ଟିଚର ମାନଙ୍କର କିଛି କାମ ନାହିଁ ସ୍କୁଲରେ ଛୁଆ କିଏ ଆସୁନାହାନ୍ତି ଗଭର୍ଣ୍ଣମେଣ୍ଟ ସ୍କୁଲରେ ଯାଇକି ଅନଲାଇନ୍ କରିବ ରବିବାରରେ କିଛି କାମ ନଥିବ ଅଫିସରେ ଡକେ କିଛି କାମ ନାହିଁ ବସ ହେଡ଼ମାଷ୍ଟର ବସ ସ୍କୁଲ ଆସ ସେ ଡିସିପ୍ଲିନ୍ ସେଟା କେତେ ଦେଖିବା ଆମେ ବୌଦ୍ଧିକ ଜଗତ ଆମର କିଛି କାମ ନାହିଁ ମାନେ ବୌଦ୍ଧିକ ଜଗତ ତମର ସମୁଦ୍ର କିଛି ନାହିଁ କହିଲେ ଆତ୍ମା କି ଯେ ସ୍ୱର ଧାରଣ କରିଛେ ସେ ଶରୀରଟାକୁ ଉଦ୍ଧାର କରିବା ପାଇଁ ସ୍ତ୍ରୀ ସହିତ ସମ୍ପର୍କ ରଖୁଛେ ପୁତ୍ର ବିବାହର ଅର୍ଥ ହଉଛି ଏ ଶରୀରଟା ମୋତେ ଆତ୍ମାକୁ ସପୋର୍ଟ କରୁନାହିଁ ତେଣୁ ସ୍ତ୍ରୀଟାକୁ ମୁଁ ଗ୍ରହଣ କରିବି ମୋ ଇନ୍ଦ୍ର ସଂଯୋଗ ଅଛି ଯେମିତି ସିଏ ମୋର ଆତ୍ମାକୁ ସାହାଯ୍ୟ କରେ ବନ୍ଧନ ଉଡ଼େଇ ପାରେ ବୌଦ୍ଧିକ ଜଗତ ଆମେ ଯେଉଁ ୟୁଜ୍ କରୁଛେ କେବଳ ଏଥିପାଇଁ ଆତ୍ମା ପାଇଁ ଏ ହେଉଛି ଆମର କନସିୟସନେସ୍ ସେଥିପାଇଁ ଆମ ପାଇଁ କିଛି ମାୟା ନାହିଁ ହାଇ କନସିୟସ୍ କହିଲ କିଛି ମାୟା ନାହିଁ କାରଣ ସବୁଟାକୁ ୟୁଟିଲାଇଜ୍ କରିବି କେମିତି ମୋର ଆତ୍ମଚେତନ ଲାଭ ହୁଏ ହାଇ କନସିୟସ୍ ନହେଲେ ସେଇ ଜିନିଷ ମୋର ମାୟା ନାହିଁ ଚେତନା ଜିନିଷ ଆମକୁ ବାରମ୍ବାର ମନେ ରଖିବାକୁ ପଡେ ଆମ ଯେଉଁ ନିୟମ ଗୁଡିକ ସବୁ ପ୍ରପାତ ଦେଇଛନ୍ତି ଆଚ୍ଛା ଯେ ପରମ୍ପରାରେ ଆସିଛନ୍ତି ପାଳନ କରିବାକୁ ପଡେ କଷ୍ଟ ସେଥିରେ ଦେହ ଧାରଣା ମାଗିବ ଆଉ ନିଷ୍କାମ କର୍ମ ଭଗବତ ନିୟମ ଚିତୁସ୍ପିରା ଆସେ ହରେ କୃଷ୍ଣ ଜୟ ଭଗବତ ଗୀତା ପ୍ରଭୁ ପାଖ ଗୁରୁଦେବ।